রো এটা পুরী মজেলা। মাঘ পূর্ণিমার প্রকট ওই দিন পূর্ণচন্দ্র সদৃশ তেজ প্রকাশ করে বর্ধিত হয়েছে। সে গৃহরে থাই সর্বসদ্গুণে প্রবীণ হয়েছে। করন্তর চৈতন্য দেবঙ্ক গুণ শ্রবণ কীর্তন স্মরণের অতিবাহিত করুথান্তি। শ্রী চৈতন্য দেবঙ্ক প্রেম ভক্তির মূর্তিমন্ত বিগ্রহ নরোত্তম বাল্যাবস্থার ভাবাবসরে রই সংসার প্রতি বৈরাগ্য ভাব রাজসম্পদ প্রতি তুচ্ছ জ্ঞান করলে। গৃহ সংসার প্রতি উদাসীন রই রাত্র দিন নিরন্তর চিন্তার মগ্ন রই থাকে। কিপর এই বিষয় ত্যাগ করে শ্রীচৈতন্য দেবঙ্ক ভক্ত মানুষ সঙ্গ লাভ করবি, সে এই ভাবরে মগ্ন রই দিন রাত্রি শ্রীচৈতন্য দেবঙ্ক চরণের প্রার্থনা করুথান। প্রার্থনা ছাড়া হব না, একটু ত্যাগ করে কোনো ক্লাস দিনে মহাপ্রভু স্বপ্ন ছলরে গণসহ দর্শন দেই নরোত্তমকে কহিলে, স্থির হুয় ভগবান তাঙ্কর ব্যবস্থা করিবে। সেই সময়ে গৌড় রাজাঙ্কর হুকুম আসিলা, সীতা পিতৃব্য দুয়ে রাজ দরবারকে চালিগলে। সেই সময়ে দ্বার রক্ষককু বঞ্চনা করি প্রকারান্তরে মাতাঙ্ক ঠারু বিদায় নেই কার্তিক পূর্ণিমা দিন গৃহত্যাগ করি বৃন্দাবন যাত্রা কলে। পথে সকল তীর্থ দর্শন করি কিছু কাল পরে শ্রীবৃন্দাবনের উপস্থিত হলে। সেই সময়কু শ্রী রূপ সনাতন আদি অপ্রকট হেতু দাস গোস্বামী বৃদ্ধ অবস্থায় অতি বিরহরে দিন যাপন করতে। এমন মানে এত শর্টরে লেখুন এই বইগুলা পড়ে কিন্তু বইটা মেনটেন করে। এই নরোত্তমকর আবির্ভাব দিয়া হচ্ছে কোণ গৌরাম্প্রেম মহারাজ পুরা ডিটেল কম তো ইয়ে একাথর তো পড়ে গেলে এত কথারে বিষয়বস্তু না। নরোত্তম দাস ঠাকুর যেত আবির্ভাব হলে তো নরোত্তম দাস ঠাকুর যেত আবির্ভাব হলে তো সেতবে তো ছোট থান তা পূর্ব আবির্ভাব ইতিহাস কুয়া যায় যে চৈতন্য মহাপ্রভু দিনে সে ক্ষেতরি আড়ু চাইছেন অত্তরবঙ্গে জিয়াগঞ্জের তো সে করদেবা সব মিশি করদেবা রক জিয়াগঞ্জের সেই সময় কোণ হল না মহাপ্রভু চাইলে ক্ষেতরি আড়ু চাইকি কহিলেন যে হে নর ডাক নরোত্তম নরোত্তম বলে ডাকি সব ভক্ত আশ্চর্য হলে দেখ গঙ্গাকূলের ছিড়া হয়েছেন দেখ সেপটু চাইছেন তো ক্ষেতুরি হচ্ছে প্রসিদ্ধ জায়গা হল ক্ষেতুরি বাংলাদেশ যেটি নরোত্তমকর আবির্ভাব বহুত বড় উৎসব হয়েছিল ক্ষেতুরি তো বয়স হয়ে দেখি সেইটু ডাকি মহাপ্রভু কম করলে না সেইটু সব ভক্ত যেতে পচারে সে কহিল যে নরোত্তম মোর প্রিয় ভক্ত আসব আসিটি গঙ্গার কৃষ্ণ গঙ্গা মাতা কহিল হে গঙ্গে তুমি মোর প্রেমক এটি রক্ষি দিও যেত নরোত্তম আসব তাকে এই প্রেম দিয়ে দেব তো সেইটু সে কম কলে না সে প্রেমক মহাপ্রভু রক্ষি গঙ্গা দেবী কহিলেন মু জানবি কমিটি কি নরোত্তম তাকে দেবি বলে কে যেতবে তুমি গঙ্গারে আজ যেমি মো প্রেম তোমাকে দেলি প্রেম মহাপ্রভু যেত কৃষ্ণ প্রেম অবগাহন করি গঙ্গারে দেলে গঙ্গা একদম মানে মানে জুয়ার আসে যেমি সেমি মানে ফুলি উঠিলা একদম গঙ্গা বলে ঠিক সেইভাবে তো কে এইভাবে আউ যেত নরোত্তম আসিক গঙ্গা পাড়ে স্নান করবে এইভাবে পাঁ উথুড়ি পড়ব যেত উথুড়ি পড়ব জাঁব জুয়ার স্নান তাহলে জাঁব যে সেই হচ্ছে নরোত্তম তাকে কৃষ্ণ প্রেম দিয়ে এতে কৃপা আমি যদি সেমি ট্রান্সফর হব সে ট্রান্সফর গুরুকৃষ্ণ করছেন আমি আমরা কিন্তু উৎফুল্লিত হবনি তাপরে কম কলে না সেটি সে নরোত্তম যেত আসি স্নান কলে সেই স্নান করিয়া দিন সেমি হল আর শরীর রঙ বদলিগাল সেটি যে শ্যামবর্ণ লে পুরা গৌরবর্ণ হয়ে গেলে শ্রীকৃষ্ণ প্রেম যেদিন পাইলে নরোত্তম পুরা গৌরবর্ণ কৃষ্ণ প্রেম পাইলে নরোত্তম দাস ঠাকুর মহাপ্রভু প্রকট সময় গঙ্গার কৃষ্ণ প্রেমক রক্ষি দিয়ে গঙ্গা মা পাখে নরোত্তম আইলে কৃষ্ণ প্রেম তাকে দিয়ে দেব আগ নরোত্তম পাঁড়ে পশিবার সাথে সাথে কৃষ্ণ প্রেম পাইগাল আর প্রেমরে পুরা রঙ বদলিগাল গোরা গৌরবর্ণ হয়ে গলা নরোত্তম গর
সে কথা
কুহযাই
পদ্মা, সেটা পদ্মা নদী মানে সেমান আমার এই গঙ্গাটাই মাল্লা যেটি ফারাক্কা ড্যাম হচ্ছে তারপরে যে ভাগ হচ্ছে দুই আড়ু যাইছে সেমানে না দিয়েছেন পদ্মা বাংলাদেশের সেপুর না হ্যাঁ পদ্মা গঙ্গা এ সেমানে তো আজি কৃষ্ণকর মধুর উৎসব মধুর লীলা আজ আরম্ভ হব সেই সবুদিন গোটে গোটে মধুর লীলা কৃষ্ণকর হব আজ সন্ধ্যার হল মধুর লীলা আচ্ছা দিনে মহাপ্রভু স্বপ্ন ছলার সগণ দর্শন দিয়ে নরোত্তমকে কহিলে স্থির হুয় মানে বৃন্দাবন যে ব্যাকুল হোতা সবুলে মহাপ্রভু পায়া পাই ব্যাকুলতা মহাপ্রভু স্বপ্নে আসি কলে ব্যাকুল হওয়া দরকার নাই তুমি স্থির চিত্তরে রুহ সেই ঠকিকি বাপাঙ্কু বাপা মা রাজকর্মরে রাজা ডকাইছেন নবাব রাজা ডাকিছেন সেতবে পলাইছেন ইয়ে সেই ছলরে বাহারি পলাইছেন মাকে বুঝে বুঝাই দিয়ে দ্বার রক্ষিকি চিটিং করি পলাইলে আসিকি বৃন্দাবনে পৌঁছলে বৃন্দাবনে যেত পৌঁছলে দাস গোস্বামী সহ সেতবে কোথায় কোণ সে লোকনাথ গোস্বামী প্রকান্তরে মাতা বিধানী বিরহ বিরহ দিন যাপন করতে সেই সময়কু শ্রী রূপ সনাতন দি অপ্রকট হেতু দাস গোস্বামী বৃদ্ধ অবস্থায় অতি বিরহরে দিন যাপন করতে হ্যাঁ দাস গোস্বামী রঘুনাথ দাস গোস্বামী বৃদ্ধ হয়ে যাই বহু বিরহরে রূপ সনাতন না চালগলে দুঃখরে বহু বিরহরে দিন লাস্ট মুহূর্ত কৃষ্ণ বিরহরে ভক্ত বিরহরে শ্রী লোকনাথ গোস্বামী ও ওমরা ও নিকট ওমরা ও নিকটস্থ শ্রী কিশোরী কুণ্ড তটরে এই রহি শ্রী রাধা বিনোদঙ্ক সেবা করতে তথাপি গোস্বামী বৃন্দঙ্ক অদর্শন হেতু অত্যন্ত ব্যাকুল হয়ে বিচ্ছেদাগ্নি জ্বালারে অস্থির হয়ে সেই সময় শ্রী নরোত্তম উপস্থিত হয়ে যথোচিত সেবা করে তাঁকর সন্তুষ্ট সাধন কলে শ্রী লোকনাথ গোস্বামী নরোত্তমঙ্ক সেবারে সন্তুষ্ট হয়ে তাঁকু শিষ্য রূপে গ্রহণ করে দীক্ষামন্ত প্রদান কলে কি লিখছেন বহি আরে যেমি সেবার যেটা ডিটেল তো যে কহিলেন না সে তো কাউকে দেবে না লোকনাথ দাস গোস্বামী রাধা বিনোদ সেবা করছেন দীক্ষা দেবে না যেটা আমি জাঁচু দীক্ষা দেবে না কিন্তু তার সেবার তাঁকু সন্তুষ্ট কলে সে কারণটা কৌ কি গৌর বার্ষা চরিত পুরা সংক্ষিপ্ত তো সংক্ষিপ্ত কোণ কিছু তো বিষয়বস্তু নেই আও তো সেতিরে মানে মানে তাঙ্কর মল গুরু সে দীক্ষা মন্ত্র দেবে নেই তাঙ্কু সবুদিন রাত্রি তো মল পরিষ্কার করুথান্তি তাঙ্ক পাই পুনি ঝাড়ু ফাড়ু দেইকি পুনি সব কিছু পানি আদি ব্যবস্থা করে রখি দেউথান্তি সে সেটা দেখলে যে কিয়ে করছেন তারপরে দেখলে আগরে উঠি গলা বেড়ু ধরা পড়লে নরতম নরম ধরা পড়লা পরে সেটু কহিলে যে নরতম সেটু তাঁকু দীক্ষা মন্ত্র দিয়েছিল শ্রী জীব গোস্বামী গোপাল ভট্ট গোস্বামী প্রভৃতি ব্রজস্থ ভক্তগণ নরতমঙ্কু মহাপ্রভুঙ্କ কৃপাশক্তি জাণি আনন্দরে তাঁকু নিকটরে রখিলে সমস্তে জাণিনেলে যে ইয়ে নরতম হচ্ছে মহাপ্রভু কৃপাশক্তি মহাপ্রভু থিলাবেলাঙ্কু কৃপা করিকি প্রেম রখি দিয়ে যাইছেন নরোত্তম সকল বৈষ্ণবঙ্কর কৃপা ও স্নেহর পাত্র রূপে পরিচিত হলে নরোত্তম কিছুদিন বৃন্দাবনে রহি গোস্বামী বৃন্দঙ্ক সেবা করে তাঁকর নিকটরু সকল সিদ্ধান্ত শ্রবণ কলে সেই সময় শ্রীল শ্রীনিবাস আচার্য ব্রজরে উপস্থিত হলে সে মধ্যে সকল গোস্বামীঙ্ স্নেহর পাত্র হয়ে শ্রীল গোপাল ভট্ট গোস্বামীঙ্ নিকটরু মন্ত্র দীক্ষা গ্রহণ কলে গোপাল ভট্টঙ্কঠু ইয়ে নেলে লোকনাথঙ্কঠু শ্রীল শ্রীনিবাস আচার্য নরোত্তম দাসঙ্ক নরোত্তমঙ্ক সহ ব্রজরে মিলন ঘটিলা কিছুদিন পরে উৎকলরু শ্রী নিত্যানন্দ প্রভু ব্রজরে উপস্থিত হলে এই তিন গৌর কৃপাশক্তি মূর্তিমন্ত বিগ্রহ জাণি ব্রজস্থ শ্রীজীব প্রভৃতি গোস্বামী বৃন্দ এই তিন মূর্তিঙ্কু অশেষ কৃপা করেছিল সমস্তে মিলে ଇଏ ନେଇଥିଲେ ନରୋତ୍ତମ ଶ୍ୟାମାନନ୍ଦ ଶ୍ରୀନିବାସ ଶ୍ୟାମାନନ୍ଦ କାହାର ଶିଷ୍ୟ ହୃଦୟାନନ୍ଦ ହୃଦୟ ଚୈତନ୍ୟ ତାଙ୍କର ଶିଷ୍ୟ ଗୌରଦାସ ପଣ୍ଡିତଙ୍କର ମାନେ ମହାପ୍ରଭୁଙ୍କ ନାତି ଆଉ ନା ନା ମହାପ୍ରଭୁଙ୍କର ପରେ ପରେ ଜ୍ୟେଷ୍ଠ ତାଙ୍କ ସାଙ୍ଗ ଥିଲେ ସୁବଲ ସଖା ହୃଦୟ ଚୈତନ୍ୟଙ୍କ ଗୁରୁଦେବ ହେଉଛନ୍ତି ଗୌରୀଦାସ ପଣ୍ଡିତ ଯିଏକି ବ୍ରଜର ସୁବଲ ସଖା ଶ୍ରୀ ଜୀବଗୋସ୍ୱାମୀ ରାଘ ପଣ୍ଡିତଙ୍କ ସହିତ ଏହି ତ୍ରିଶକ୍ତିକୁ ବ୍ରଜର ସକଳ ଲୀଳା ସ୍ଥାନ ଦର୍ଶନ କରାଇଥିଲେ ତାପରେ ଜୀବଗୋସ୍ୱାମୀ ନରୋତ୍ତମଙ୍କୁ ଠାକୁର ଜୀବଗୋସ୍ୱାମୀ ଦେଇଥିଲେ ତିନି ଜଣଙ୍କୁ ସାରା ପଢ଼େଇଲେ ଜଣେ ଶିକ୍ଷା ଗୁରୁ ଦୀକ୍ଷା ଗୁରୁ ଅଲଗା ଅଲଗା କିଛି ଅସୁବିଧା ନାହିଁ ତ
ଉପାଧି ଦେଲେ ସମସ୍ତଙ୍କୁ
ନରୋତ୍ତମଙ୍କୁ ଠାକୁର ଶ୍ରୀନିବାସଙ୍କୁ ଆଚାର୍ଯ୍ୟ ଶ୍ୟାମାନନ୍ଦଙ୍କୁ ପ୍ରଭୁ ତିନି ଉପାଧି ଦେଇକି ଜୀବଗୋସ୍ୱାମୀ ଆଉ ଗୌଡ଼ ଦେଶକୁ ପଠାଇଥିଲେ ପ୍ରଚାର କରିବା ପାଇଁ ଶ୍ରୀ ଶ୍ରୀ ଲୋକନାଥ ଗୋସ୍ୱାମୀ ନିଜ ପ୍ରିୟ ଶିଷ୍ୟ ଠାକୁର ନରୋତ୍ତମଙ୍କୁ ଆଦେଶ ଦେଇ କହିଲେ ଗୌଡ଼ମଣ୍ଡଳରେ ବିଗ୍ରହ ସେବା ପ୍ରକାଶ ଓ ନାମ ପ୍ରଚାର କର ଗୁରୁକୃପା ଲାଭ କରିବା ପରେ ଶ୍ରୀଲ ଜୀବ ଗୋସ୍ୱାମୀ ଶ୍ରୀଲ ଭୂଗର୍ଭ ଗୋସ୍ୱାମୀ ଶ୍ରୀଲ ଗୋପାଳ ଭଟ୍ଟ ଗୋସ୍ୱାମୀ ଶ୍ରୀଲ କୃଷ୍ଣ ଦାସ କବିରାଜ ଗୋସ୍ୱାମୀ ମିଳିତ ହୋଇ ଏହି ତ୍ରିଶକ୍ତି ଦ୍ୱାରା ସୁରଚିତ ସିଦ୍ଧାନ୍ତ ଗ୍ରନ୍ଥ ଗୁଡ଼ିକ ଦେଇ ଗୌଡ଼ ଉତ୍କଳରେ ପ୍ରଚାରାର୍ଥ ପ୍ରେରଣ କଲେ ଏତେ ଗୋସ୍ୱାମୀ ସବୁ କ'ଣ କଲେ ନା ସବୁ ଯାହା ଯିଏ ଯାହା ରଚନା କଲେ କୃଷ୍ଣଦାସ କବିର ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ରଚିତ ଯାହା ଅଛି କୃଷ୍ଣଦାସ କବିରାଜଙ୍କର ଚୈତନ୍ୟ ଚିତ୍ରାମିତ ଜୀବ ଗୋସ୍ୱାମୀଙ୍କର ସବୁ ସର୍ଟ ସନ୍ଦର୍ଭ ଆଦି ଉପନିଷେଦ ଆଦି ଭୋଗର ଗୋସ୍ୱାମୀ ଯାହା ଯାହା ସବୁ ଗୌଡ଼ୀୟ ବୈଷ୍ଣବର ଯେତେ ଭକ୍ତି ସିଦ୍ଧାନ୍ତ ସବୁ ଯାହା ଗ୍ରନ୍ଥ ଆଜି ଜଗତରେ ଅଛି ସବୁ ଦେଇକି ଏମାନଙ୍କ ହାତରେ ପଠାଇଲେ ସେହି ସକଳ ଗ୍ରନ୍ଥ ରତ୍ନ ନେଇ ଆସିଲା ବେଳେ ପଥେ ବନବିଷ୍ଣୁପୁର ଠାରେ ବୀରମ୍ବୀର ନିଜ ଦସ୍ୟୁମାନଙ୍କ ଦ୍ୱାରା ସେହି ସକଳ ଗ୍ରନ୍ଥ ରତ୍ନ ରାତ୍ର ଚୋରି କରି ନେଇଥିଲା ପ୍ରଭାତ ଉଠି ଦେଖନ୍ତି ସମସ୍ତ ଗ୍ରନ୍ଥ ଚୋରଙ୍କ ଦ୍ୱାରା ଅପହୃତ ହୋଇଛି ଏହି ଘଟଣା ଗ୍ରାମବାସୀ ଜାଣନ୍ତି କିନ୍ତୁ ରାଜାର ଶାସନ ଭୟରେ ସେମାନେ କହିପାରନ୍ତି ନାହିଁ ଶ୍ରୀନିବାସ ପ୍ରଭୁ ଠାକୁର ନରୋତ୍ତମ ଠାକୁର ଶ୍ୟାମାନନ୍ଦ ପ୍ରଭୁ ତିନି ଅତ୍ୟନ୍ତ ମନ ଦୁଃଖରେ ଗ୍ରନ୍ଥର କୌଣସି ସନ୍ଧାନ ନ ପାଇ ସ୍ୱ ଦେଶକୁ ଫେରିବା ଅର୍ଥାତ୍ ଶ୍ୟାମାନନ୍ଦ ପ୍ରଭୁ ଉତ୍କଳ ଦେଶକୁ ଫେରି ଆସିଲେ ନରୋତ୍ତମ କ୍ଷେତୁରୀ ଅଭିମୁଖେ ଚାଲିଗଲେ ଚାଲିଯିବା ପାଇଁ ସ୍ଥିର କଲେ ଶ୍ରୀନିବାସ ଆଚା ପ୍ରଭୁ ଦୁହିଁଙ୍କ ଅନୁମତି ନେଇ ବନବିଷ୍ଣୁପୁରରେ ରହିଲେ ସେଠାରେ ରାଜା ରାଜସଭାରେ ପ୍ରତ୍ୟେକ ଉପସ୍ଥିତ ହୋଇ ରାଜାଙ୍କୁ ଶ୍ରୀମଦ ଭାଗବତ ଶ୍ରବଣ କରାଇ ପ୍ରଭୁ ତ ଚୋରି ହେଇଗଲା ଗ୍ରନ୍ଥ ମାନେ ରାଜା ଚୋରି କରିନେଲେ ତାଙ୍କ ସୈନ୍ୟ ଦୋଷୀମାନଙ୍କ ଦ୍ୱାରା ଭାବିଲେ ନା ନା ସେଟା ହେଉଛି ବାଙ୍କୁଡ଼ା ବିଷ୍ଣୁପୁର ଟାଟା ଟାଟା ଯେଉଁଠି ସେ ଟାଟା ପରେ ପରେ ଜଷ୍ଟ ଟାଟା ପାଖରେ
ଟାଟା
ବିହାର ନୁହେଁ ବେଙ୍ଗଲ ବନ ବିଷ୍ଣୁପୁର ବା ବେଙ୍ଗଲ ହେଟ ହେଉଛି ଇଏ ଆପଣଙ୍କର ବାଙ୍କୁଡ଼ା ଜିଲ୍ଲା ବାଙ୍କୁଡ଼ା ଜିଲ୍ଲା ବାଙ୍କୁଡ଼ା ଜିଲ୍ଲାରେ ପୁରୁଲିଆ ଗୋଟେ ଷ୍ଟେସନ୍ ପଡ଼େ ସେ ପୁରୁଲିଆ ଷ୍ଟେସନ୍ ସେଇ ପାଖରେ ପୁରୁଲିଆ ଆଉ ସେ ପୁରୁଲିଆଟା ହେଉଛି ସେଇ ବାଙ୍କୁଡ଼ା ପୁରୁଲିଆ ଯେଉଁ ରହିଛି ବନ ବିଷ୍ଣୁପୁର ସେଇ ପାଖରେ ବିଷ୍ଣୁପୁର ଗୋଟେ ଜାଗା ଅଛି ଯେଉଁଠିକି ଯେଉଁଠି ଭଗବାନ କମାଣ ଧରିକି ଯୁଦ୍ଧ କରିଥିଲେ ବିଷ୍ଣୁପୁରରେ ଭଗବାନ ନିଜେ କୃଷ୍ଣ କମାଣ ନେଇକି ଯେଉଁ ରାଜା ସହିତ ଯୁଦ୍ଧ କରିଥିଲେ ସେଇ ରାଜା ମାନେ ବିଷ୍ଣୁ ଭକ୍ତ ରାଜା ଥିଲେ ସବୁବେଳେ ସୈନ୍ୟ ସମସ୍ତଙ୍କୁ ନ ଖଟେଇକି କହିଲେ ସବୁ ବସିକି ଜପ କର ସମସ୍ତଙ୍କୁ ରାଜକର୍ମ ଶିଖିବେ କ'ଣ ବୁଝା ସଂସାର ସୁରକ୍ଷା ଦେଲା ଲୋକ ତୁମର କ'ଣ ଚାଲିଯିବ ନା ମୋର କ'ଣ ଚାଲିଯିବ କାହାର କିଛି ଯିବାକୁ ନାହିଁ ନାମଙ୍କର ସବୁର ମଙ୍ଗଳ ହେଇଯିବ ସେଇ ଯେଉଁ ବସେଇକି ଜପ କରୁଥିଲେ ବହିର୍ଦେଶ ରାଜା ଦେଖିଲେ ସାର୍ ସବୁ ସୈନ୍ୟକୁ ଇଏ ବୈଷ୍ଣବ କରିସାରିଲେଣି ରହିବାର ସୁଯୋଗ ଗୋଟେ ନେଲା ନେଇକି ଆସି କ'ଣ କଲା ନା ପୁରା ଚାରିପଟକୁ ଘେରିକି ଅଟକେଇ ଦେଲା ଆଉ ଅଟକେଇଲା ସେଇ ସମୟରେ କ'ଣ ହେଲା ନା ତ ଏମାନେ ସବୁ ବସିକି ଜପ କରୁଛନ୍ତି କହିଲେ କିଏ ଆସିକି କ'ଣ କରିବ ନାମ କରୁଛି ଆମେ ସବୁଠୁ ବଡ଼ ଫାଇଟିଂ କରୁଛୁ ବସିଥିଲେ ଆଉ ସିଏ ଆସିକି ଯେତେବେଳେ ଇଏ କଲେ ଭଗବାନ ସହିପାରିଲେନି ଆରେ ମୋର ମାନେ ନାମ କରୁଥିବା ଭକ୍ତର ପୁଣି କ୍ଷତି କ'ଣ ହେବ ଭଗବାନ ତ ମଦନ ମୋହନ ଥିଲେ ତାଙ୍କର, ମଦନ ମୋହନ ଉଠିଗଲେ, ଉଠିଯାଇ କ'ଣ କଲେ ନା ନେଇଗଲେ ପୁରା ଦୁଇଟା କମାଣ ମାନେ ତୋପ ତୋପ ସେ ଦୁଇଟା ତୋପ ଦୁଇ କାନ୍ଧରେ ଗୋଟେ ଗୋଟେକୁ ଏଇଲେ ଉଠେଇଦେ ବୋଧେ ଆଠ ଜଣ ନା କେତେ ବଳ ଲାଗୁଛି, ଆଠ ଜଣ ଲୋକର ଶକ୍ତି ଲାଗୁଛି ଉଠେଇବ, ଗୋଟେ ଅଛି ଆଉ ଗୋଟେ ସେ ଗଡ଼ିଆରେ ପଡ଼ିଥିଲା ଆଉ ତାକୁ ପାଉନାହାନ୍ତି, ଗୋଟେ ଅଛି ତାକୁ ଟେକି ପାଉନାହାନ୍ତି, କୃଷ୍ଣ ତାର କୋଉଠୁ ତୋପ ନେଇକି ପଳେଇ ଆଇଲେ ଆଉ ଏ ତୋପ କେଉଁଠି ଦିଟା ଦି କାନ୍ଧରେ ଦେଖି ତ ତାର ଲୋକ ଯେତେବେଳେ ଚାରିଆଡ଼ ଗଦି ବଦିଲେ କୃଷ୍ଣ ଏକା ହଁ ପୁରା ଇଏ ଯାଇକି ଚାରିଆଡ଼କୁ ଫାୟାରିଂ କରି ସବୁ ମାରିଦେଲେ, ଯିଏ ଗୋଟେ ସବୁ ସିଗ୍ନାଲ ଦେଲା ବାଲା ଲୋକ ଯିଏ ଉପରେ ଜଗିକି ରହେ କଣ କୁଆଡ଼ୁ ଆଇଲେ ନ ଆଇଲେ ଯିଏ ସତର୍କ କରିବ ସେଇ ଏକା ବଞ୍ଚେଇକି ଆବଶ୍ୟକ ପ୍ରାଣ ଭୟରେ କେତେ ଜଣେ ବଞ୍ଚିଲେନି, ସିଏ ଦେଖିଲା କେହି ନାହିଁ, ଜଣେ ଲୋକ ଗୋଟେ ତୋପ ଆଣିକି କଣ ଏମିତି ବମ୍ ସବୁ ମାରିଲା ତ ସବୁ ଛିନ୍ମି ନେଇଗଲା, ସେ ଯାଇକି ତା ରାଜାକୁ କହିଲେ ହଁ ଏବେ ମାନେ ସେ ମହାପ୍ରଭୁଙ୍କ ସମୟର ଘଟଣା, ମହାପ୍ରଭୁଙ୍କ ପରେ ଘଟଣା, ହଁ ମହାପ୍ରଭୁଙ୍କ ପରେ ପରେ ଘଟଣା, ଏଇମାନଙ୍କ ପରେ ମାନେ ପ୍ରଚାର କଲା ପରେ ହରିନାମ ପ୍ରଚାର ହେଲା ପରେ ଆଙ୍କ ପରର ଘଟଣା, ଆଉ ଆଉ ପୁରା ଉଡ଼େଇଦେଲେ ସେ ଯାଇକି ରାଜାଙ୍କୁ କହିଲେ, ରାଜାଙ୍କୁ କହିଲାରେ ସବୁ ତ କିଛି ନାହିଁ ତାର ସବୁ ସମୟ ଲାଷ୍ଟ ଗଲା, ସେ କିଏ ଜଣେ ସୈନ୍ୟ ଆମର ଏତେ ଗୁଡ଼ାକ ମାରିଦେଲା ନା ତାର, ସେ ହରନାମ କରୁଛନ୍ତି ତାଙ୍କର ଏତେ ଶକ୍ତି ଅଛି ଏତେ, ସେଇଥିପାଇଁ ସେ ସମସ୍ତଙ୍କୁ ହରନାମ କରଉଛି, ତ ଆଇଲା ସରେଣ୍ଡର ହେଇତେ ରାଜା ବାବୁ, ଇଏ ଆଉ କ୍ଷମା ମାଗିବ ଆସିକି କହିଲା ସବୁ ଘଟଣା, ଇଏ ତ ଜାଣିନାହାନ୍ତି ଯେ ଏତେ ଘଟଣା ହେଇଛି ବୋଲି, ସିଏ ଆସୁଛନ୍ତି ଇଏ ତ ହରନାମ କରିବା ଲୋକ ଇଏ କାହିଁକି ବସି ତ ସିଏ ତାର ଏତେ ଘଟଣା ଘଟିସାରିଲେଣି, ସବୁ ମରି ପଡ଼ିଛନ୍ତି ଏମିତି ଘଟଣା ଦେଖିଲା ବେଳକୁ କ'ଣ କଲେ, ତ ରାଜା ଆସିକି ସରେଣ୍ଡର ହେଇକି ବହୁତ କ୍ଷମା ପ୍ରାର୍ଥନା, ଆପଣ ବିଷ୍ଣୁ ଭକ୍ତ ଭଗବାନ ଆପଣଙ୍କୁ ସେତେ ସୁରକ୍ଷା ଦେଇଛନ୍ତି ସେଇଠି କ୍ଷମା ମାଗିଲେ ଭଗବାନ, ଏବେ ବି ସେ କମାଣ ଅଛି ଚିନ୍ତା କରନ୍ତୁ, ତ କମାଣ ମାନେ ମୁଁ ସେଠି ଯାଇଥିଲୁ ମାଙ୍କଡ଼ ବିଷ୍ଣୁ ଯିବା କେବେ ଟୁର୍ କଲେ ହବ, ତ ସେଇ ଯୋଉ ରାଜା ତା ନାଁଟା ବହିଟା ଦେଖତେ ପଡ଼ିବ, ଭକ୍ତଙ୍କ ରାଜା ସେଇ ବିଷ୍ଣୁ ବିଗ୍ରହ ଫାଟି ଯାଇଥିଲେ, ସେଇ ମଦନ ମୋହନ ଅଭିନାୟ ଠାକୁର ପ୍ରଣାମ କରେଇଥିଲେ ଯେତେବେଳେ ତାଙ୍କ ଦେହରୁ ଦୁଇ ତିନି ଜାଗା ରକ୍ତ ବାହାରିଥିଲା, ସେଇ ମଦନ ମୋହନ ସେଇ ଯୁଦ୍ଧ କରିଦେଇ ଯାଇଥିଲେ, ସେ କହିଲେ ଅଭିରାମ ଠାକୁରଙ୍କୁ ହଁ ତମେ ଶ୍ରୀରାମ ସଖାକୁ ହଁ ତମେ ମୋର ଏଇଆ କଲ ତ ମୋତେ ପ୍ରଣାମ କଲ ମୋର ରକ୍ତ ବୋହିଲା, କହିଲା ଆରେ ମୁଁ ତୁମ ପ୍ରତିଷ୍ଠା କଲି ଜଗତ ଲୋକ ଜାଣିବ ତମେ ବିଗ୍ରହ ନୁହେଁ, ତମ ଦେହରୁ ରକ୍ତ ବୋହୁଛି ମାନେ ତମେ ବିଗ୍ରହ ନୁହେଁ ସାକ୍ଷାତ, ସେ କଥା କହିଥିଲେ ତମେ, ତାପରେ ଏଇ ଯୋଉ ବୀରମୀ ରାଜା ଯୋଉ ଗ୍ରନ୍ଥ ଚୋରି କରି ନେଇଯାଇଥିଲେ ମହାପ୍ରଭୁଙ୍କର ଶ୍ରୀଧାମ ରାଧାରାଣୀଙ୍କ ଭାଇ ଶ୍ରୀଧାମ ସଖା, ସିଏ ରହିଯାଇଥିଲେ ଦ୍ୱାପର ଯୁଗରୁ, ଶହେ ଥର କହିଛି ଏଇଠି କ୍ଲାସରେ, ଦ୍ୱାପର ଯୁଗରୁ ରହିଯାଇଥିଲେ, ଦ୍ୱାପର ଯୁଗ ରହିଥିଲେ, ନିତ୍ୟାନନ୍ଦ ଯେତେବେଳେ ତୀର୍ଥ ଭ୍ରମଣ କଲେ ତାଙ୍କୁ ସେ ଗୁମ୍ଫାରୁ ବାହାର କରିକି ଆଣିଥିଲେ, ଗୋବର୍ଦ୍ଧନ ଗୁମ୍ଫାରୁ କହିଲେ ତମେ ଯେପର୍ଯ୍ୟନ୍ତ ନ ଡାକିଛ ମୁଁ ଆସିବିନି, ଦ୍ୱାପର ଯୁଗ ବାହାରିବିନି ଗୁମ୍ଫାରୁ, ଦ୍ୱାପର ସାରିକି କଳି ଯୁଗରେ ନିତ୍ୟାନନ୍ଦ ପ୍ରଭୁ ଗଲେ ହେଇ ଆବିର୍ଭାବ ହେଇକି ଯାଇକି ତାଙ୍କୁ ବାହାର କରିକି ଆଣିଥିଲେ, ସେ ହେଇଥିଲା ଅଭିରାମ ଠାକୁର, ଭାଣ୍ଡରୀବନ ପାଖରେ ବୋଧେ ସେଟା, ଆଉ ସେ ବୀରମୀର ରାଜା ସବୁ ଚୋରି କରି ନେଇଥିଲେ ଇଏ ମାନେ ବହୁତ ବିରହ କାତରେ, ତ ସମସ୍ତଙ୍କୁ ପଠେଇ ଦେଇକି ଶ୍ରୀନିବାସ ଆଚାର୍ଯ୍ୟ ରହିଥିଲେ ଆଉ, ତମେ ପଳେଇ ଯାଅ, ସିଏ ପଳେଇଲେ କ୍ଷେତୁରୀ, ଇଏ ପଳେଇଲେ ଓଡ଼ିଶା, ପଳେଇଲେ ଶ୍ୟାମାନନ୍ଦ ପ୍ରଭୁ, ତ ରହିଲେ ଗ୍ରନ୍ଥ ଉଦ୍ଧାର କରିକି ଯିମି ଆଉ, ସେଇ ରହିକି ଉଦ୍ଧାର କଲେ ଆଉ, ତ ଗାଁ ଲୋକ ସମସ୍ତେ ଜାଣିଥିଲେ, କିନ୍ତୁ ଜାଣିଲେ କ'ଣ ହବ, ରାଜା ଭୟରେ କେହି କହୁନି, ରାଜା ଯଦି ଚୋର ହେଇକି ଦୋଷୀ ହୁଏ କ'ଣ, ବ୍ରାହ୍ମଣଙ୍କୁ ରଖିକି ଏଣେ ଭାଗବତ ପଢ଼ୁଥିଲେ, ସେଇଠି ଶ୍ରୀନିବାସ ଆଚାର୍ଯ୍ୟ ଦିନେ ଗଲେ, ଯେତେବେଳେ ଗଲେ ହରେ କିଷ୍ଣ ଶ୍ରୀନିବାସ ଆଚାର୍ଯ୍ୟ ସିଏ ଜାଣିନି ଭାବୁଛି ମାନେ କଣ କିଛି ଅମୂଲ୍ୟ ରତ୍ନ ଭଦ୍ର କିଛି ନେଇକି ଯାଉଛନ୍ତି, ଆଉ କିନ୍ତୁ ନେଇକି ଯାଇ ତ ଆଉ ଫେରେଇବ କାହାକୁ କହିଲେ ରାଜା, ତେଣୁ କରି ସୁରବରି କହିଲେ ନେଇକି, ତ ଭାଗବତ କଥାରେ ସେ ଯେତେବେଳେ ଅପବ୍ୟାଖ୍ୟା ଶୁଣିଲେ, ଯେତେବେଳେ ତା ରାଜସଭାରେ ଭାଗବତ ପାଠ ହୁଏ ଯେତେବେଳେ ଯାଇଛନ୍ତି, ସେ ଯେତେବେଳେ ଅପବ୍ୟାଖ୍ୟା କରନ୍ତି, ସେଇ ଅପବ୍ୟାଖ୍ୟା ଶୁଣିକି ଶ୍ରୀନିବାସ ଆଚାର୍ଯ୍ୟ ଏଠୁ ମାନେ ନିଜେ ବ୍ୟାଖ୍ୟା କଲେ, ଏଇଟାର ସିଦ୍ଧାନ୍ତ ଆଙ୍କର ଭକ୍ତି ବ୍ୟାଖ୍ୟା ଶୁଣିକି, ଆଙ୍କ କଥା ଶୁଣିକି ହୃଦୟ ତ ତରଳିଗଲା ରାଜାଙ୍କର, ସାଙ୍ଗେ ସାଙ୍ଗେ ପରିବର୍ତ୍ତନ ହେଇଗଲା, କିଏ ଆପଣ ସିଏ କ'ଣ ସବୁ ପରିଚୟ ନେଇକି ତାଙ୍କୁ ଯଦି ଗୁରୁ କଲେ ଯେ କାହିଁକି ବିଚରଣ କରୁଛନ୍ତି, କାହିଁକି ଏମିତି ରହୁଛନ୍ତି, ସବୁ ଘଟଣା କହିଲେ ଏମିତି ମୋର ହେଇଛି, ରାଜା ଆଉ ଥାଆନ୍ତି କାନ୍ଦି କୁନ୍ଦା କି ଏତେ ବଡ଼ ମହାନ ଭକ୍ତ ଆଚାର୍ଯ୍ୟଙ୍କର ଶାସ୍ତ୍ର ସେଠୁ ତ ହୃଦୟ ତ ବଦଳି ଯାଇଛି, ସାଙ୍ଗେ ସାଙ୍ଗେ ସବୁ ଦେଇକି କ୍ଷମା ମାଗିକି ବହୁତ ଦିନ ରଖି ତାଙ୍କୁ ସେବା କରିଛି ନରୋତ୍ତମ ଶ୍ରୀନିବାସ ସମାଧି। ଶ୍ରୀଜୀବ ଗୋସ୍ୱାମୀ, ଗୋପାଳ ଭଟ୍ଟ ଗୋସ୍ୱାମୀ ପ୍ରଭୃତି ବ୍ରଜସ୍ଥ ଭକ୍ତଗଣ ନରୋତ୍ତମଙ୍କୁ ମହାପ୍ରଭୁଙ୍କ କୃପା ଏଟା ହେଇଗଲା। ଜୀବ ଗୋସ୍ୱାମୀ ରାଘବ ପଣ୍ଡିତଙ୍କ ସହିତ ଏଇ ତ୍ରିଶକ୍ତିକୁ ବ୍ରଜରେ ସକଳ ଲୀଳାସ୍ଥାନ ଦର୍ଶନ କରାଇଥିଲେ। ତାପରେ ଜୀବ ଗୋସ୍ୱାମୀ ନରୋତ୍ତମ ଠାକୁର ହେଇଯାଇଛି, ସବୁ ଗ୍ରନ୍ଥ ଯେତେବେଳେ ପାଇଗଲେ ସମସ୍ତେ ଖୁସି ହେଇଗଲେ। ଶ୍ରୀନିବାସ ଆଚାର୍ଯ୍ୟଙ୍କର ଶିଷ୍ୟ ସେ ପଳେଇ ଆସିଥିଲେ, ଦୁଇଆଡ଼େ ପ୍ରଚାରରେ ପଠେଇଦେଲେ, ତମେ ଯାହା ପ୍ରଚାର କର ମୁଁ ଗ୍ରନ୍ଥ ଉଦ୍ଧାର କରିବି, ଆଉ ଏମାନେ ପାଇକି ଖବର ପାଇଲେ ଗ୍ରନ୍ଥ ଉଦ୍ଧାର ହେଇଯାଇ ସେଥିପାଇଁ ଆନନ୍ଦିତ। ଶ୍ରୀନିବାସ ଆଚାର୍ଯ୍ୟଙ୍କ ଶିଷ୍ୟ ରାମଚନ୍ଦ୍ର କବିରାଜଙ୍କ ସହିତ ଯଦି ଗ୍ରନ୍ଥ ଚାଲି ଯାଇଥାନ୍ତା ଆମ ଜୀବନରେ ଆଉ ଆଜି ଆମେ ଭକ୍ତ ହେବା ବଡ଼ କଠିନ ଥିଲା ନା। କବିରାଜଙ୍କ ସହିତ ନରୋତ୍ତମ ଏଇଟା ଗୋଟେ ଧକ୍କା ଖାଇଲା ପରେ ସେ ଆହୁରି ବେଶୀ ସାହିତ୍ୟ ଗୁରୁତ୍ୱ ଦେଇକି ରଖିବେ। ହାତ ଲେଖା ରୂପ ଗୋସ୍ୱାଇଁ, ସନାତନ ଗୋସ୍ୱାଇଁ, ଏଇସବୁ ଗୋସ୍ୱାଇଁ ମାନଙ୍କର ହାତ ଲେଖା ପୋଥି ସବୁ। ଶ୍ରୀନିବାସ ଆଚାର୍ଯ୍ୟଙ୍କ ଶିଷ୍ୟ ରାମଚନ୍ଦ୍ର କବିରାଜଙ୍କ ସହିତ ନରୋତ୍ତମଙ୍କର ଅତ୍ୟନ୍ତ ଆନ୍ତରିକ ସ୍ନେହ ଥାଏ। ଦୁହେଁ ନିରନ୍ତର ଭଗବତ ଲୀଳା କଥା ରସ ଆସ୍ୱାଦନ ରାଧାଗୋବିନ୍ଦ ଗୋପାଳ କି ଆସ୍ୱାଦନ କାଳ ଅତିବାହିତ କରୁଥାନ୍ତି। ରାମଚନ୍ଦ୍ର କବିରାଜ ଓ ନରୋତ୍ତମ ଦୁହେଁ ପ୍ରେମ ଭକ୍ତିର ମୂର୍ତ୍ତିମନ୍ତ ବିଗ୍ରହ। ରାମଚନ୍ଦ୍ରଙ୍କ ଭାଇ ଗୋବିନ୍ଦ କବିରାଜ ପରମ ଶାକ୍ତ ଥିଲେ, ଗୋବିନ୍ଦ କବିରାଜ ରାମଚନ୍ଦ୍ର କବିରାଜ, ସେହି ଦୁହିଁଙ୍କର ସଙ୍ଗ ପ୍ରଭାବରେ ଶ୍ରୀନିବାସ ଆଚାର୍ଯ୍ୟଙ୍କ ଠାରୁ ଦୀକ୍ଷା ନେଇ ପରମ ବୈଷ୍ଣବ ହେଲେ। ଆଚ୍ଛା, ମାନେ ଶ୍ରୀନିବାସ ସାଙ୍ଗଠୁ ଦୀକ୍ଷା ନେଲେ ନରୋତ୍ତମ ଆଉ ରାମଚନ୍ଦ୍ର କବିରା, ରାମଚନ୍ଦ୍ର ଭାଇ ତ ଗୋବିନ୍ଦ କବିରା ପୁରା ଶାକ୍ତ ଥିଲେ, ଶାକ୍ତ ମାନେ କ'ଣ ଜାଣନ୍ତି ଶକ୍ତି ଉପାସକ ଥିଲେ, ସେଇଠୁ ସେ ଦୀକ୍ଷା ହେଇନି ବୈଷ୍ଣବ ହେଇଗଲେ। ଏହାଙ୍କ ରଚିତ ଶ୍ରୀ ରାଧା ଗୋବିନ୍ଦଙ୍କ ଲୀଳାଗାନ ଅତି ମଧୁର। ଗୋବିନ୍ଦ ଗୋବିନ୍ଦ ଘୋଷ ପଦ ଯେଉଁଟା ଗୋବିନ୍ଦ ଦାସ ବୋଲେ ଅନେକ ପଦରେ ଗୋବିନ୍ଦ ଘୋଷଙ୍କର ପଦ ଯେଉଁ ଅଛି ନା ଗୋବିନ୍ଦ କବିରାଜ, ସେଇ ଯୋଗ ବହୁତ ରାଧାକୃଷ୍ଣ ବୈଷ୍ଣବ ହେଲା ପରେ ବହୁତ ସୁନ୍ଦର ସୁନ୍ଦର ସବୁ ଭଜନ ଲେଖିଛନ୍ତି ଭଦକର୍ତ୍ତା ଗୋବିନ୍ଦଙ୍କର ସମସ୍ତେ। ଗୋବିନ୍ଦ ଦାସ, ଗୋବିନ୍ଦ ଦାସଙ୍କର ମାନେ ରଚନା ବହୁତ ପ୍ରସିଦ୍ଧ ନା, ସିଏ ତ ଗୋବିନ୍ଦ ଘୋଷ, ଇଏ ଗୋବିନ୍ଦ ଦାସ। ଲୀଳାଗାନ ଅତି ମଧୁର, ବ୍ରଜରେ ଗୋସ୍ୱାମୀ ବୃନ୍ଦ ଅତି ଆଦର ସହ ଏହା ଶ୍ରବଣ କରୁଥିଲେ। ନରୋତ୍ତମ ଠାକୁର, ନରୋତ୍ତମ ଠାକୁରଙ୍କର ଜ୍ୟେଷ୍ଠ ଭ୍ରାତା ସନ୍ତୋଷ ଦତ୍ତ ଯେ ଗୌଡ଼ ରାଜାଙ୍କର ମନ୍ତ୍ରିତ୍ୱ କରୁଥିଲେ, ସେ ମଧ୍ୟ ନରୋତ୍ତମ ଠାକୁରଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ତା ନିଜ ଭାଇ ବଡ଼ା ବାପୁ ନରୋତ୍ତମଙ୍କଠୁ ଦୀକ୍ଷା ନେଇଥିଲେ। ନରୋତ୍ତମ ଠାକୁର ରାମଚନ୍ଦ୍ର କବିରାଜ, ଗୋବିନ୍ଦ କବିରାଜ, ସନ୍ତୋଷ ଦତ୍ତଙ୍କ ସହିତ କ୍ଷେତୁରୀ ଗ୍ରାମରେ ନିରନ୍ତର କୀର୍ତ୍ତନାନନ୍ଦରେ ଉନ୍ମତ୍ତ ହୋଇ ରହିଥାନ୍ତି। ଶ୍ରୀନିବାସ ଆଚାର୍ଯ୍ୟଙ୍କ ଅନ୍ୟ ଏକ ଶିଷ୍ୟ ଗୋକୁଳାନନ୍ଦ ସେ ସର୍ବଦା ବିଚକ୍ଷଣ କୀର୍ତ୍ତନ କରନ୍ତି, ସେ ମଧ୍ୟ ନରୋତ୍ତମ ଗୋଷ୍ଠୀରେ ଯୋଗ ଦେଇ କୀର୍ତ୍ତନରେ ଏକ ପ୍ରେମ ବନ୍ୟା ସୃଷ୍ଟି କରିଥିଲେ। ମହା ତମେ ଖାଲି କରୋନା କରୁଛ ବୋଲି ଭାବନା, ସେତେବେଳେ ହେଇ ଆସିଛି ବହୁତ। ମହାପ୍ରଭୁ ଜୀବ ଉଦ୍ଧାର ଲାଗି ନାମ ସଂକୀର୍ତ୍ତନ ପ୍ରଚାର ଉଦ୍ଦେଶ୍ୟରେ ଏହି ତ୍ରିଶକ୍ତିକୁ ପ୍ରେରଣ କରିଥାନ୍ତି। ମହାପ୍ରଭୁ କୃପାଶକ୍ତି ଦ୍ୱାରା ଏମାନଙ୍କର ସଂକୀର୍ତ୍ତନ ଅତି ବିଚିତ୍ର। ମହାପ୍ରଭୁ ଶ୍ରୀ ସ୍ୱରୂପ ଗୋସ୍ୱାମୀ ତତ୍ତ୍ୱାବଧାନରେ ଏହି କୀର୍ତ୍ତନର ବୀଜ ବପନ କରିଥିଲେ, କିନ୍ତୁ ମହାପ୍ରଭୁଙ୍କ ସମୟରେ ସେହିପରି ଗାନର ପରିପାଠ୍ୟ ନଥିଲା। ଏହି ସ୍ତ୍ରୀ ଶକ୍ତି ପ୍ରକଟ ହୋଇ ସେହି କୀର୍ତ୍ତନ ପରିପାଠ୍ୟ ସହ ସର୍ବତ୍ର ପ୍ରଚାରିତ ହେଲା। ମହା ସମୟରେ ଯେଉଁ କୀର୍ତ୍ତନ ଥିଲା ଆହୁରି ଏମାନେ ଅଧିକ କରିଥିଲେ ସ୍ତ୍ରୀ ଶକ୍ତି ମିଶି। ଆଜ୍ଞା,
ପଠେଇବା
ଦରକାର ନାହିଁ, ମନା କଲେ ସ୍ୱୀକୃତି କଲେ ଫର୍ମେଟ୍ ଚେଞ୍ଜ ହବ, ସେଇଥିରେ ଫିଲଅପ୍ କଲେ କୌଣସି ଲାଭ ହେବନି, ପୁଣି ଅଧା ରହିଯିବ। ଯେମିତି କରୁଛନ୍ତି କରନ୍ତୁ, ପୁଣି ସେମାନେ ପଠେଇଲେ ଏଇ ବର୍ଷର କ'ଣ ଚାର୍ଟ ପଠେଇବେ ସେମାନେ, ହେଲା ପରେ ଯାଇକି କଲେ ସେଇଟା ଠିକ, ନହେଲେ ସେଇଟା ପ୍ରତ୍ୟେକ ବର୍ଷ ରୁହେନି। କ'ଣ ଯେ ପୁଣି ମାନେ ଇନକମ୍ ଟ୍ୟାକ୍ସ ବାଲା କ'ଣ ସବୁ କରନ୍ତି, କ'ଣ କ'ଣ ପଠାନ୍ତି, ସେଇ କହି ହେବନି, ଫର୍ମାଟ୍ ଚେଞ୍ଜ ସେଇଟା କହିଦେଇତେ ଗୋଟେ ଭଲ। ଶ୍ରୀନିବାସ ପ୍ରଭୁ, ନରୋତ୍ତମ ଦାସ, ଶ୍ୟାମାନନ୍ଦ ପ୍ରଭୁ, ଏଇ ତିନିହେଁ ବୃନ୍ଦାବନରେ ଜୀବ ଗୋସ୍ୱାମୀଙ୍କ ଶିକ୍ଷା ଶିଷ୍ୟ ରୂପେ କିଛି କାଳ ରହି ତାହାଙ୍କର ଅନୁମୋଦନରେ କୀର୍ତ୍ତନ ପଦ୍ଧତି ବ୍ୟବସ୍ଥା କଲେ। ଏହି ତିନିହେଁ ସଙ୍ଗୀତ ଶାସ୍ତ୍ରରେ ମହାମୋହ ଉପାଧ୍ୟାୟ ଥିଲେ। ତିନି ଏକ ଭାବେ ପରସ୍ପର ପ୍ରଚାର ମଧ୍ୟ ଭିନ୍ନ ଭିନ୍ନ ହୋଇଥିଲା। ଶ୍ରୀନିବାସ ପ୍ରଭୁ, କାଟୁଆ ଅଞ୍ଚଳରେ ମନୋହର ସାହି ପରଗଣାର ଅନ୍ତର୍ଗତ ହେତୁ ଅଞ୍ଚଳରେ ତାଙ୍କର ପ୍ରଚାରିତ କୀର୍ତ୍ତନକୁ ମନୋହର ସାହି ଗାନ କହନ୍ତି। ନରୋତ୍ତମ ଠାକୁର ରାଜସାହି ଅଞ୍ଚଳରେ ପ୍ରଚାର କରିବା ହେତୁ ତାଙ୍କର କୀର୍ତ୍ତନକୁ କୀର୍ତ୍ତନ ଗାନକୁ ଗରାଣ ହାଟି ଗାନ କହନ୍ତି। ଶ୍ୟାମାନନ୍ଦ ପ୍ରଭୁ ଉତ୍କଳରେ କୀର୍ତ୍ତନ ପ୍ରଚାର କରିଥିବା ହେତୁ ତାଙ୍କର କୀର୍ତ୍ତନ ନାମ ବୀଣା ବଣି ହାଟି ଆଖ୍ୟା ଲାଭ କରିଅଛି। ଗରାଣ ହାଟି ବଣି ହାଟି ଆଉ ତାଙ୍କର ହେଲା କ'ଣ ମନୋହର ସାହି ଗାନ କହି କ'ଣ ମନୋହର ସାହି। ମହାପ୍ରଭୁଙ୍କ କୃପାରୁ ଏଇ ତ୍ରିଶକ୍ତି ଦ୍ୱାରା ଗୌଡ଼ ଉତ୍କଳରେ ନାମ ସଂକୀର୍ତ୍ତନ ବିପୁଳ ଭାବରେ ପ୍ରଚାର ହୋଇଥିଲା। ନରୋତ୍ତମ ଠାକୁର କେତେକ ଭକ୍ତ ସଙ୍ଗେ ନବଦ୍ୱୀପ ଧାମ ପରିକ୍ରମା କରି ପରେ ଶ୍ରୀଲ ଶ୍ୟାମାନନ୍ଦ ପ୍ରଭୁଙ୍କ ସହିତ ଶ୍ରୀକ୍ଷେତ୍ର ପରିକ୍ରମା କରିଥିଲେ। ଶ୍ୟାମାନନ୍ଦ ପ୍ରଭୁଙ୍କ ସହିତ ଶ୍ରୀକ୍ଷେତ୍ରରେ ବିପ୍ର ଜଗନ୍ନାଥ ଦାସ ନାମକ କୌଣସି ଭକ୍ତ ସଙ୍ଗେ ଶ୍ରୀକ୍ଷେତ୍ରର ତୀର୍ଥ ସମୂହ ଦର୍ଶନ କରିବା ପ୍ରସଙ୍ଗ ଉଲ୍ଲେଖ ଅଛି। ଶ୍ରୀଲ ଠାକୁର ମହାଶୟଙ୍କ ଶିଷ୍ୟ ଶ୍ରୀ ବସନ୍ତ ଉତ୍କଳ ଗୌଡ଼ ଗମନାଗମନର କଥା ଏହି ଭାବେ ଲେଖିଛନ୍ତି। ଓଡ଼ିଆ କଥାଟାକୁ ବେଶୀ ଦେଇଛନ୍ତି, ପୁରୀ କଥାଟା କାହାଣୀ କିଛି ଦେଇନା। ଆଚ୍ଛା ଆଚ୍ଛା, ନରୋତ୍ତମ ତୀର୍ଥ ପର୍ଯ୍ୟଟନ ସ୍ଥଳରେ ପ୍ରେମ ସଂକୀର୍ତ୍ତନ ପ୍ରଚାର କରି ପୁଣି କ୍ଷେତୁରୀ ଉପସ୍ଥିତ ହେଲେ। ସେଠାରେ ଗୁରୁଦେବ ଲୋକନାଥ ଗୋସ୍ୱାମୀଙ୍କ ଆଦେଶ କ୍ରମେ ଶ୍ରୀ ଚୈତନ୍ୟ ଦେବଙ୍କ ବିଗ୍ରହ ସେବା ପ୍ରକାଶ କରି ନିରନ୍ତର ବୈଷ୍ଣବ ସେବା ନାମ ସଂକୀର୍ତ୍ତନ କରି ଏହିପରି କିଛି ଦିନ ମଧ୍ୟ ଛଅଟି ବିଗ୍ରହ ସେବା ପ୍ରକଟ କଲେ, ଯଥା ଗୋବିନ୍ଦ ବଲ୍ଲଭୀକାନ୍ତ କୃଷ୍ଣ ବ୍ରଜମୋହନ ରାଧାରମଣ ହେ ରାଧେକାନ୍ତ ନମସ୍ତେ। ଏଇଟା ଗୋଟେ ପ୍ରଣାମ ମନ୍ତ୍ର। ଗୋବିନ୍ଦ ବଲ୍ଲଭୀକାନ୍ତ ଶ୍ରୀକୃଷ୍ଣ ବ୍ରଜମୋହନ ରାଧାରମଣ ଶ୍ରୀ ହେ ରାଧେ ରାଧାକାନ୍ତ ନମସ୍ତୁତେ, ଅର୍ଥାତ୍ ଶ୍ରୀ ଗୋବିନ୍ଦ ବଲ୍ଲଭ ସନ୍ତୋଷ ଏହି ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଭାର ଗ୍ରହଣ କରିଥିଲେ ଭକ୍ତିରତା। ସେହି ସମୟକୁ ତେଲିଆ ବୁଧୁରୀ ଗ୍ରାମରେ ଶ୍ରୀ ରାମଚନ୍ଦ୍ର କବିରାଜଙ୍କ ଭ୍ରାତା ଗୋବିନ୍ଦ କବିରାଜ ପରମ ଶାକ୍ତ ଥିଲେ। ଭୁବନେଶ୍ୱରୀଙ୍କ ଆରାଧନା କରି ବୈଷ୍ଣବ ଧର୍ମକୁ ତୁଚ୍ଛ ଜ୍ଞାନ କରୁଥିଲେ। ରାମଚନ୍ଦ୍ରଙ୍କ ବହୁ ଉପଦେଶ ସତ୍ତ୍ୱେ ବି ବିଷ୍ଣୁ ମନ୍ତ୍ରରେ ଦୀକ୍ଷିତ ହୋଇନଥିଲେ, କିନ୍ତୁ ସେ ଦିନେ ମହା ବିସୂଚିକା ରୋଗରେ ଆକ୍ରାନ୍ତ ହୋଇ ଦେବୀଙ୍କୁ କହିଲେ, ମା ଏଖଣି ମୋର କି ଗତି ହେବ, ମୁଁ ଭୁବନେଶ୍ୱରୀ ହେବ। ଭୁବନେଶ୍ୱରୀ କହିଲେ, ତୁ ଯାହା ମୋ ପ୍ରତି ବ୍ୟବହାର କରିଛୁ, ମଧ୍ୟମାଂସ ଖୁଆଇଛୁ, ତାହାରି ଫଳରେ ନରକ ଭୋଗ କରିବୁ। ଏହା ଶୁଣି ଗୋବିନ୍ଦ ଆଶ୍ଚର୍ଯ୍ୟ ହୋଇ କହିଲେ, ମା ତୋର ଏତେ ସେବା କରି ମୋର ଏହି ଗତି ଯାହା ହେଉ, ବର୍ତ୍ତମାନ କି ଉପାୟ କୁହନ୍ତୁ। ମା ଦୁର୍ଗା କହିଲେ, ତୁ ଶୀଘ୍ର କୃଷ୍ଣ ମନ୍ତ୍ର ଗ୍ରହଣ କର, ତେବେ ଉଦ୍ଧାର ହେବୁ। ଏହା ଶୁଣି ଅତି ଲଜ୍ଜିତ ହୋଇ ଭାଇ ରାମଚନ୍ଦ୍ରଙ୍କୁ ଏହି ସମ୍ବାଦ ଜଣାଇଲେ। ରାମଚନ୍ଦ୍ର କବିରାଜ ତତ୍କ୍ଷଣାତ୍ ନିଜ ଗୁରୁଦେବ ଶ୍ରୀନିବାସ ଆଚାର୍ଯ୍ୟଙ୍କୁ ସଙ୍ଗେ ନେଇ ତେଲିଆ ବୁଧୁରୀ ଗ୍ରାମରେ ଉପସ୍ଥିତ ହୋଇ ଏହି ଗୋବିନ୍ଦ କବିରାଜଙ୍କୁ ମନ୍ତ୍ର ପ୍ରଦାନ ପୂର୍ବକ ଉଦ୍ଧାର କଲେ। ଏହି ସମ୍ବାଦ ଶ୍ରବଣ କରି ଶ୍ରୀଲ ଠାକୁର ମହାଶୟ ତେଲିଆ ବୁଧୁରୀ ଗ୍ରାମକୁ ଆବଗମନ ପୂର୍ବକ ଆଚାର୍ଯ୍ୟଙ୍କୁ ସାକ୍ଷାତ କରି ଶ୍ରୀ ବିଗ୍ରହ ପ୍ରତିଷ୍ଠା ଲାଗି ତିଥି ନିର୍ଦ୍ଦିଷ୍ଟ କରି ସର୍ବତ୍ର ନିମନ୍ତ୍ରଣ ପ୍ରେରଣ କଲେ। ସର୍ବତ୍ର ପନ୍ଦର ଜଣ ପତ୍ରବାହକଙ୍କ ଦ୍ୱାରା ଗୌଡ଼ ଉତ୍କଳ ସର୍ବତ୍ର ନିମନ୍ତ୍ରଣ ପ୍ରେରିତ ହେଲା। ଉତ୍କଳରୁ ଶ୍ୟାମାନନ୍ଦ ପ୍ରଭୁ ଶିଷ୍ୟଗଣ ସହ ଅର୍ଥାତ୍ ରସିକାନନ୍ଦ ପୁରୁଷୋତ୍ତମ ଶ୍ରୀ କିଶୋର ପ୍ରଭୃତି ଭକ୍ତଙ୍କୁ ସଙ୍ଗେ ନେଇ ଖେତୁରୀ ଗ୍ରାମରେ ଉପସ୍ଥିତ ହେଲେ। ଖେତୁରୀରେ ହେଇଥିଲା ବହୁତ ବଡ଼ ଉତ୍ସବ, ଗୁରୁ ପୂର୍ଣ୍ଣିମା ନରତମ ଦାସ ଠାକୁର କରିଥିଲେ, ଜାନମା ମାତା ଯାଇଥିଲେ, ହୁଏ ଆସିବ। ତ ହଁ, ଖେତୁରୀ ପ୍ରସିଦ୍ଧ ହେଉଛି କହୁଛି ତମେ ଦେବୀ ପୂଜା କରିକି ବି ଲାଭ ହେଲାନି। ରାମଚନ୍ଦ୍ର କବିରାଙ୍କ ଭାଇ ଗୋବିନ୍ଦ କବିରା, ଗୋବିନ୍ଦ ରାମଚନ୍ଦ୍ର କବିରାଙ୍କ ଭାଇ ଯେଉଁ ଥିଲେ, ଯେ ବୈଷ୍ଣବ ହେଇଥିଲେ ଉପରେ କହିଥିଲେ, ଏଠି ସେ କାହାଣୀଟା ଦେଲେ ଯେ କେମିତି ହେଲେ ରୋଗରେ ଆକ୍ରାନ୍ତ ହେଲେ ଭୁବନେଶ୍ୱରୀରେ। ବୈଷ୍ଣବ ଧର୍ମ ତୁଚ୍ଛ, ଦେବୀ ଉପାସନାଟା ବଡ଼ ବୋଲି ସବୁ କହୁଥିଲେ ନା। ଆଜି କେହି ବି ରଖିଲେ ନରକ ଯିବୁ, ମୋତେ ମଦ ମାଂସ ଦେଇଛୁ ନା କାଳୀଙ୍କି, ବୈଷ୍ଣବୀଙ୍କୁ ଦେଇଛି ମଦ ମାଂସ, ପରିଣତିଟା କ'ଣ ହେବ? ଯେଉଁମାନେ ସବୁ କରୁଛନ୍ତି ଜଗତର ଲୋକ, ସେ ପରିଣତି କ'ଣ ହେବ? ଯାହା ହଉ, ଆଉ କାହାର ହଉ ନ ହଉ, ଯେଉଁ ମଦ ମାଂସ ଦେଇଛନ୍ତି ବିମଳାଙ୍କୁ ଶୁଧଉଛନ୍ତି ପୁରୀରେ, ତାଙ୍କର କ'ଣ ଗତି ହେବ ସେଇମାନଙ୍କ କଥାଟା ଭାବିବା ଦରକାର। ଗୌଡ଼ ଦେଶରୁ ନିତ୍ୟା ଆନନ୍ଦେଶ୍ୱରୀ ଶ୍ରୀ ଜାହ୍ନବା ଦେବୀ ବସୁଧା ଦେବୀ ଖେତୁରୀ ଅଭିମୁଖେ ଯାତ୍ରା କଲେ। ତାଙ୍କ ସଙ୍ଗେ ଚାଲିଲେ କୃଷ୍ଣଦାସ ସରଖେଲ, ମାଧବ ଆଚାର୍ଯ୍ୟ, ରଘୁପତି ଉପାଧ୍ୟାୟ, ମୁରାରୀ ଚୈତନ୍ୟ, ଜ୍ଞାନଦାସ, ଶଙ୍କର, କମଲାକର ପିପଳାଇ, ନୃସିଂହ ଚୈତନ୍ୟ ଦାସ, ଜୀବ ପଣ୍ଡିତ କାନାଇ ଗୌରାଙ୍ଗ ଦାସ ପ୍ରଭୃତି ବହୁ ଭକ୍ତ ଯାତ୍ରା କଲେ। ଶାନ୍ତିପୁରରୁ ସେ ଅଦ୍ୱୈତ ତନୟ ଅଚ୍ୟୁତାନନ୍ଦ, ତଦୀୟ ଭ୍ରାତା ଗୋପାଳ କାନୁ, ପଣ୍ଡିତ କୃଷ୍ଣଦାସ, ବନମାଳୀ ପ୍ରଭୃତି କ୍ଷେତ୍ରୀୟ ଅଭିମୁଖେ ଯାତ୍ରା କରି ଶିବାନନ୍ଦ ସହ ବିପ୍ର, ବାଣୀନାଥ, ବଲ୍ଲଭ ଚୈତନ୍ୟ ଦାସ, ମାନେ ମହାପ୍ରଭୁ ଚାଲିଯାଇଛନ୍ତି, ତା ପର ଜେନେରେସନ୍ ତ ସବୁ ନିତ୍ୟାନନ୍ଦ ପ୍ରଭୁଙ୍କ ପତ୍ନୀ ଆଦି ସବୁ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଚାଲିଯାଇଛନ୍ତି, ଅଦିତାଚାର୍ଯ୍ୟ ବି ଚାଲିଯାଇଛନ୍ତି, ତାଙ୍କର ପିଲାମାନେ ସବୁ ରହିଛନ୍ତି, ସେମାନଙ୍କ ଦ୍ୱାରା ଏହି ଉତ୍ସବଟା ଗୌର ପୂର୍ଣ୍ଣିମା ଉତ୍ସବ ପାଳନ ହେବ। ପ୍ରଭୃତି କ୍ଷେତ୍ର ଯାତ୍ରା କଲେ ଶିବାନନ୍ଦଙ୍କ ବିପ୍ର ବାଣୀନାଥ ସମସ୍ତେ ମିଶିଛନ୍ତି। କ୍ଷେତୁରୀ ଅଞ୍ଚଳ ଅତ୍ୟନ୍ତ ପାଷଣ୍ଡତାରେ ପରିପୂର୍ଣ୍ଣ ଏହିପରି ସ୍ଥଳେ ବୈଷ୍ଣବ ବୃନ୍ଦ ଯେ ଶ୍ରୀ ବିଗ୍ରହ ପ୍ରତିଷ୍ଠା, ନାମ ସଂକୀର୍ତ୍ତନ, ବିପୁଳ ଆୟୋଜନ, ବୈଷ୍ଣବ ସେଭଳିଆ ଲୋକ ଆଜି ପର୍ଯ୍ୟନ୍ତ ହେଇନାହାନ୍ତି। ସେଇ କ୍ଷେତୁରେ ଯେମିତି ହେଇଛି ଆଜି ପର୍ଯ୍ୟନ୍ତ କେତେ ଲକ୍ଷ ଲୋକ ହେଇଥିଲେ ଗୌର ପୂର୍ଣ୍ଣିମାରେ, ଇସ୍କନ୍ ବି ଏପର୍ଯ୍ୟନ୍ତ ସକ୍ସେସ୍ କରିନି। ଏ ଦେଶରେ ଲୋକେ ଦସ୍ୟୁ କର୍ମେ ବିଚକ୍ଷଣ ନା ଜାନଏ ଧର୍ମ କିବା କର୍ମ ବା କେମନ କରଏ କୁକ୍ରିୟା ଯତ କେ କରିତେ ପାରେ ଛାଗମେଷ ମହିଷ ଶୁଣିତ ଘର ଦ୍ୱାରେ, ଶୁଣିତ ମାନେ ରକ୍ତ, କେହ କେହ ମନୁଷ୍ୟର କାଟାମୁଣ୍ଡ ଲୟା ଖଡ଼ଗ ଧରେ ନର୍ତ୍ତନ କରଏ ମତ ହୋଇୟା। ସେ ସମୟ ଯଦି କେହ ସେଇ ପଥେ ଯାଏ ହଇଲେ ଓ ବିପ୍ର ତାର ହାତ ନା ଉଡ଼ାଏ ଏଡ଼ାଏ। ହଁ, ସେ ସମୟ ଯଦି କେହି ସେଇ ପଥ ଯାଏ, ଯେତେବେଳେ ମୁଖଣ୍ଡା ନେଇକି ନାଚୁଥିବେ
କିଏ
ଲୋକମାନେ, ମାନେ ଏଇବା ଛେଳି ମଇଁଷିକୁ ତ ମାରନ୍ତି ମାରନ୍ତି, ମଣିଷ ମୁଣ୍ଡ କାଟିକି ଖଣ୍ଡା ଧରିକି ନିଅନ୍ତି ନାଚନ୍ତି,
ସେ ଲୋକମାନେ
ଖେତୁରୀର ଲୋକମାନେ ଥିଲେ। ସେ ସମୟ ଯଦି କେହି ସେଇ ପଥରେ ଯାଏ ତ ହଇଲେଓ ବିପ୍ର ତାର ହାତ ନା ଏଡ଼ାଏ। ସବେ ସ୍ତ୍ରୀ ଲମ୍ପଟ ଜାତି ବିଚାର ରହିତ ମଧ୍ୟମାଂଶ ବିନା ନା ଭୁଞ୍ଜଏ କଦାଚିତ, ସବୁ କାମ କରନା ସବେ ସ୍ତ୍ରୀ ଲମ୍ପଟ ଜାତି ବିଚାର ରହିତ, କିଛି ବିଚାର ନାହିଁ। ଏପରି ଦେଶକୁ ଧନ୍ୟ କରିବା ଲାଗି ଠାକୁର ମହାଶୟ ଶ୍ରୀନିବାସ ଆଚାର୍ଯ୍ୟକୁ କ୍ଷେତ୍ରୀ ବିଗ୍ରହ ପ୍ରକାଶ ଓ କୀର୍ତ୍ତନ ମହୋତ୍ସବ ଆୟୋଜନ କରୁଥିଲେ, କରିକି କଲେ ଆଉ ସେଇଥିପାଇଁ ପ୍ରଭାତ ଗଲେ ବିଦେଶ ଆଉ କଲେ, ସେମାନେ କରିକି ଦେଖିଛନ୍ତି ଆଉ ତାଙ୍କ ଶକ୍ତିଟା କାହିଁ କାମ କରିବନି ବିଦେଶ। ବୈମୁଖ ଜୀବ ପ୍ରତି ବୈଷ୍ଣବଙ୍କ ଭାବ କି ଅପୂର୍ବ କୃପା, ଏହାର ନିଦର୍ଶନ ଠାକୁର ମହେଶଙ୍କ ଆଚରଣରେ ମଧ୍ୟ ସକଳ ପ୍ରତୀୟମାନ ହୋଇଥିଲା। ଫାଲ୍ଗୁନ ଶୁକ୍ଳ ପୂର୍ଣ୍ଣିମା ଠାରୁ ମହୋତ୍ସବ ଆରମ୍ଭ କାମି ସଂକୀର୍ତ୍ତନ ଦ୍ୱାରା ମୁଖରିତ ହୋଇଥିଲା। ଜାନମା ମାତା ଆଦେଶ ନେଇ ଠାକୁର ମହାଶୟ ଓ ଆଚାର୍ଯ୍ୟ ପ୍ରଭୁ ଫାଲ୍ଗୁନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହ ଗଣଙ୍କୁ ଅଭିଷେକ ମଣ୍ଡପରେ ସ୍ଥାପନ କରି ଯଥାବିଧି ଅଭିଷେକ କରା କାର୍ଯ୍ୟ ସମ୍ପନ୍ନ କରାଇ ଶ୍ରୀମନ୍ଦିରରେ ବିଜେ କରାଇଲେ। ସେଦିନ ପୂର୍ଣ୍ଣିମାର ଉପବାସ, ପରଦିନ ବିପୁଳ ଭାବେ ମହୋତ୍ସବ ହେଲା।
তিনি দিন ব্যাপী আচণ্ডাল সমস্ত চর্ব চষ্য লোহপ্রিয় প্রসাদ সমূহ বিতরণ কলে সেই সময়ের ঘটনা এই ভাবে উল্লেখ করা আছে। উল্লাসে অসংখ্য লোক ভোজন করিয়া জয় জয় ধ্বনি করে মত্ত হই মহামত্ত হইয়া চণ্ডালাদি পাইলে পরম সম্মান সর্বমতে সর্বত্র হইল সমাধান। আচার্য ঠাকুর মহাশয় দুইজনে সর্বশেষে ভঞ্জিলা পরমানন্দ মনে। ঠাকুর মহাশয়ঙ্ক পিতৃ ও ভ্রাতা শিষ্যগণ রাজা সন্তোষ রাজভণ্ডার বৈশ্যমান সেবা সমস্তে বহুত বহুত ভোগ কলে। সমস্ত বিগ্রহ প্রতিষ্ঠা হল ক্ষেতুরী মন্দির স্থাপন হল। আউট লেখা আছে কোণ গোপালপুর নিকটবর্তী গোটিয়ে পল্লীরে জনে ব্রাহ্মণ বাস করতেন। তাঙ্কর ধানর অমার থাকে। সেই অমাররে গোটিয়ে বিষধর সর্ববাস করিবা হেতু সেঠাকু কেই যাইপারন্তি নাই। গৃহকর্তা বহু চেষ্টা করি সর্পটিকে অপসারণ করিপারলে নাই। দিনে ঠাকুর মহাশয় হঠাৎ সেই ব্রাহ্মণ গৃহরে উপস্থিত হয়ে সেই অমার নিকটকু যাওয়া অনুমতি চাইলে। গৃহস্বামী কহিলে সেটার বিষধর সর্প থাকা যোগ কেই যাইপার না। আপন কিপরি যাবে? গৃহস্বামীর কথা উপেক্ষা করে ঠাকুর মহাশয় অমারর দ্বার ফিটাইবা ক্ষণি সর্বজন সমক্ষরে সেই সর্পটি বাহারি সেঠারু চালিগলা। ঠাকুর মহাশয় অমাররে প্রবেশ করি গৌর বিষ্ণুপ্রিয়া ও লক্ষ্মীপ্রিয়াঙ্কু নিয়ে আসিলে। এইভাবে সে গৌর বিষ্ণুপ্রিয়াঙ্কু লক্ষ্মীপ্রিয়াঙ্কু প্রকট করাইছিল। ভগবান তা গোলার সেই ধান অমারে হি রয়েছে, মানে প্রকট হয়েছেন সেইটি, আউ কোণ না বহুদিন ধর রয়েছেন, কেমতি রয়েছেন ইতিহাস কিছু না, ভগবান হি রয়েছেন প্রকট হয়ে। ভগবানকে নির্দেশ হল, মহাপ্রভু কহিলি সেটি বিগ্রহ অছন্তি নেই আস। ধান গোলাটা বহুদিন হল সে মালিক তার যাওনা, সাপ যদি কি যাব, ধান গোলাটা ব্যবহার হোলা কাহু সেই এলাকা ছড়া হোলা মরিব লোক, বহু চেষ্টা করলে সে সাপকে বাহার করতে সেটি জাল নিয়ে যাই দিনে বাহারি পড়ে না সাপটা, কিন্তু কেই চেষ্টা করি গলেন পারলেন, হ্যাঁ পারলেন তো সব ফেল সব প্রকার চেষ্টা করতে ভগবান কু জগি অছে না সাপ সেই ভগবান জগি রয়েছে। আমি যদি কোথাও আমি জগন্নাথপুরে সেমি জগন্নাথঙ্কর সব অনন্তদেব অনেক সব না গণা মানে কোনো জগন্নাথ যেত সোনা পিছি সেটি না কোনো কেতে অছি তা কুইন্টাল কুইন্টাল হিসাব না, সব নাগ সব জগি রয়েছে সহজে যাই হবনি। তাপরে রামচন্দ্র কবিরাজ সঙ্গে নেই সেই অঞ্চলের সংকীর্তন প্রচার করে বহু লোককে ভবসংসার উদ্ধার করে শ্রী রাধা গোবিন্দকে নিত্য সেবা প্রদান করলে। এটি মহাপ্রভু তার দুই পত্নী লক্ষ্মীপ্রিয়া বিষ্ণুপ্রিয়া গৃহ প্রকাট করি কলে। ঠাকুর মহাশয় দিনে পদ্মা নদীরে স্নান করিবা লাগি যা সময়ে শিবানন্দ ভট্টাচার্যঙ্ক পুত্র রামকৃষ্ণ ভট্টাচার্যঙ্কু দেখি যে দেখিলে যে সে কেতেক মহিষ ও ছাগ নেই আসছেন। পথে ঠাকুর মহাশয়ঙ্ক সহিত সাক্ষাৎ হল। ঠাকুর মহাশয় রামকৃষ্ণকু ছাগ মহিষ আদি বিষয় পচারিবার সে নিষ্কপট ভাবে পিতাঙ্ক আদেশ জনাইলে। দুর্গাৎসব লাগি পিতাঙ্ক আদেশে বলি দেওয়াকু এই গুড়িক সংগ্রহ করে নেছে। ছাগ মহিষ মানে ছেলি মেঢা মানে বুদা ও মেঢা না না ছাগ মহিষ মানে মহিষি দেখলে যে সে কেতে মহিষ ছাগ নেই আস ছেড়ি আ মহিষ মেঢা বলে দিয়ে যায় না বোধহয় যাই হোক নিয়ে আসুন কি ঠাকুর মাসে শিবানন্দ ভট্টাচার্য মানে ব্রাহ্মণ পুত্র রামকৃষ্ণ ভট্টাচার্যকে দেখলে কে দেখলে ঠাকুর পচারে কম করব না এমনি বাপা আদেশে দেবীঙ্ক পাখে বলি পড়ব আও তো দুর্গাৎসব লাগি পিতাঙ্ক আদেশ সংগ্রহ করা হয়েছে। ঠাকুর মহাশয় তা শুনি তাঙ্ক আত্মকল্যাণকর উপদেশ প্রদান কলে। সে উপদেশ শ্রবণের রামকৃষ্ণঙ্কর চিত্ত পরিবর্তন হয়ে গেল। সেই সমস্ত ছাগ মহিষ পরিত্যাগ করে ঠাকুর মহাশয়ঙ্ক চরণের প্রণতি হয়ে রামকৃষ্ণ মন্ত্রী দীক্ষা গ্রহণ কলে। ক্ষণমাত্র বৈষ্ণব সঙ্গ দ্বারা কৃষ্ণ পাদ পদ্মে
ସେ ଚିତ୍ତ ନିର୍ମଳ ହୋଇ ଆକୃଷ୍ଟ ହୁଏ। ଏହା ରାମକୃଷ୍ଣଙ୍କ ଜୀବନରେ ସାକ୍ଷାତ ବ୍ରତ ହୋଇଥିଲା। ଆଉ ବାପା କଥା କ'ଣ ଶୁଣିବେ, ସେଇଠି ଶୁଣିକି ସବୁ ଢାକ ବସିକି ଛାଡ଼ି ଦେଇକି ପ୍ରବଚନ ଶୁଣିଲେ, ଆଉ ତାଙ୍କ ପାଖରେ ଦୀକ୍ଷା ମନ୍ଦିର କୃଷ୍ଣ ମନ୍ଦିର ନେଇଗଲେ ଆଉ କାମ ଛୁଟି। ଆଉ ଗୋଟେ ବେଶ ତାପରେ ବାଲି ବୋହିବା, ରାମକୃଷ୍ଣଙ୍କୁ ବିଷ୍ଣୁ ମନ୍ତ୍ରରେ ଦୀକ୍ଷିତ ହୋଇ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ପିତା ଶିବାନନ୍ଦ ପୁତ୍ରକୁ ଶୂନ୍ୟ ହସ୍ତରେ ଦେଖି କହିଲେ, ମାଙ୍କର ପୂଜା ସାମଗ୍ରୀ କାହିଁ? ରାମକୃଷ୍ଣ କହିଲେ, ମୁଁ ସଂଗ୍ରହ କରି ଆଣୁଥିଲି, କିନ୍ତୁ ଏହା ରାସ୍ତାରେ ଛାଡ଼ି ଦେଇ ଆସିଛି। ମୁଁ ପରମ ଭାଗବତ ଠାକୁର ନରୋତ୍ତମଙ୍କ ନିକଟକୁ ନିକଟରୁ ବୈଷ୍ଣବୀ ଦୀକ୍ଷା ଲାଭ କରି ଧନ୍ୟ ହୋଇଛି। ଏହି କଥା ଶୁଣି ବୃଦ୍ଧ ପିତା ଶିବାନନ୍ଦ ଅତ୍ୟନ୍ତ କ୍ରୋଧରେ ଉତ୍ତପ୍ତ ହୋଇ କହିଲେ, ତୁ ଆଜି ଆମର କୂଳର କୂଳକୁ କଳଙ୍କିତ କଲୁ, ହଁ ମୋର ଆଦେଶ ଲଙ୍ଘନ କରିଛୁ ଏବଂ ମାଆଙ୍କ ସେବାରେ ବାଧା ଜନ୍ମାଇଛୁ, ତେଣୁ ତୋର ସର୍ବନାଶ ହେବ। ତୁ ଆଜି ଅବ୍ରାହ୍ମଣଙ୍କୁ ଗୁରୁ ପଦେ ବରଣ କରିଛୁ, ତୋର ବୁଦ୍ଧି ନଷ୍ଟ ହୋଇଯାଇଛି। ଶିବାନନ୍ଦ ଭଟ୍ଟାଚାର୍ଯ୍ୟ ପଣ୍ଡିତ ହେଲେ ହେଁ ଜାଣନ୍ତି ନାହିଁ ଯେ ବୈଷ୍ଣବ ସକଳ ବର୍ଣ୍ଣର ଗୁରୁ ଅଟନ୍ତି, ଅବ୍ରାହ୍ମଣ ଠାରୁ ଶ୍ରେଷ୍ଠ। ସ୍ୱୟଂ ଭଗବାନ କହିଛନ୍ତି, ମୋ ଭକ୍ତ ଚଣ୍ଡାଳ କୂଳରେ ଜନ୍ମ ହେଲେ ମଧ୍ୟ ସେ ସକଳଙ୍କର ପୂଜ୍ୟ, ତାହାର ପୂଜାରେ ଯେ ଅବଜ୍ଞା କରେ ତାହାର ନରକ ଭୋଗ ସୁନିଶ୍ଚିତ। ବାପା ରାଗିବନି ନା, ତୁ ଆଉ ଗୋଟେ ବ୍ରାହ୍ମଣ ନୁହେଁ, ଗୋଟେ କାୟସ୍ଥ, କାୟସ୍ଥ ମାନେ କୋରଣ, କୋରଣ ମାନେ ରାଜକର୍ମଚାରୀ, ରାଜାଙ୍କ ରାଜାମାନେ ଯେଉଁ କ୍ଷେତ୍ରୀୟ ଥିଲେ, କ୍ଷେତ୍ରୀଙ୍କ ନିକଟରେ ଯେଉଁମାନେ ସବୁ ରହୁଥିଲେ କ୍ଷେତ୍ରୀୟ ସବୁ। ସିଏ ତ ଓଡ଼ିଆରେ କହନ୍ତି, ଏଇଟା କାୟସ୍ଥ ମାନେ କୋରଣ, ଆଉ ଯେଉଁମାନେ ସେଟା ଚଲାନ୍ତି ଡଙ୍ଗା ତାଙ୍କୁ କୁହାଯାଏ। ଏଇ ଯେଉଁମାନେ ମାନେ କେଉଟ ଯେଉଁମାନେ, ତାଙ୍କୁ ତ କ'ଣ ପରିବର୍ତ୍ତ, କାୟସ୍ଥ ମାନେ କରଣ, ଛାଡ଼ିଦେଇକି ଆଇଲେ ବୋଲି ବୁଡ଼େଇଲୁ, ସେ ଝାଡ଼ା ଜାତି ହେଲା ବଡ଼ ସମସ୍ୟା। ରାମକୃଷ୍ଣ ଠାକୁର ମହାଶୟଙ୍କ ଶ୍ରୀମୁଖରୁ ଯେଉଁ ସତ୍ୟ କଥା ଶୁଣିଥିଲେ ସେଥିରୁ ବିନ୍ଦୁ ମାତ୍ର ବିଚଳିତ ନ ହୋଇ ରାମ ମାନେ ମହା ନିତ୍ୟାନନ୍ଦ ଇଏ ବାପା ଯାହା କହିଲେ ବି ଶୁଣିଲାନି, ନରସିଂହ ଠାକୁର ଯାହା ଶୁଣିଛନ୍ତି ସେଇଟା ନେଇ ମାନିକି ଚାଲିଲା। ପିତା ମାତା ଗୃହ ସମ୍ପଦ ସମସ୍ତ ବହିର୍ମୁଖ ତୁଚ୍ଛ ଜ୍ଞାନରେ ତ୍ୟାଗ କରି ହରିଭଜନରେ ନିଯୁକ୍ତ ହେଲେ। କିଏ ପଚାରେ ହରିଭଜନରେ ଲାଗିଲେ, ସୁତରାଂ ନିଶ୍ୱାସରେ ବିଶ୍ୱାସ ନାହିଁ, ସାଧୁଙ୍କୁ ଦେଖିବା କିଣି ସକଳ ପରିତ୍ୟାଗ ପୂର୍ବକ ହରିଭଜନ ପାଇଁ ଅଗ୍ରସର ହେବା ହିଁ ବୁଦ୍ଧିମାନର କର୍ତ୍ତବ୍ୟ। ସମୟ କାହିଁ ନଷ୍ଟ କରି ହରିଭଜନ ଲାଗିଗଲା। ରାମଚନ୍ଦ୍ର କବିରାଜ ନରୋତ୍ତମଙ୍କ ପ୍ରାଣର ସଙ୍ଗୀ ଥିଲେ ରାମଚନ୍ଦ୍ର କବିରାଜ। ଠାକୁର ମହାଶୟ ନିରନ୍ତର କ୍ଷେତ୍ରୀ ଗ୍ରାମେ ଅବସ୍ଥାନ କରି ଶ୍ରୀ ଗୋବିନ୍ଦ କବିରାଜ କର୍ଣ୍ଣପୁର ରାମଚନ୍ଦ୍ର କବି କର୍ଣ୍ଣପୁର ରାମଚନ୍ଦ୍ର କବିରାଜ ଗୋକୁଳାନନ୍ଦ ବଲ୍ଲଭିକାନ୍ତ ମଜୁମଦାର ଏମାନଙ୍କୁ ସଙ୍ଗେ ନେଇ ନିରନ୍ତର କୃଷ୍ଣ କୀର୍ତ୍ତନରେ ମଗ୍ନ ରହିଥାନ୍ତି। ଠାକୁରଙ୍କର ସେବା ପରିଚର୍ଯ୍ୟାରେ ସମସ୍ତେ ନିଯୁକ୍ତ ରହି ପରିପାଟି ସହ ସେବା କରୁଥାନ୍ତି। କୀର୍ତ୍ତନ ପ୍ରେମରେ ବିହଳିତ ହୋଇ ଗୌରାଙ୍ଗ ଅଙ୍ଗନର ଧୂଳିରେ ସର୍ବାଙ୍ଗ ଧୂଷରିତ ହେଉଥିଲା। ଏପରି କାନ୍ଦି କାନ୍ଦି କହନ୍ତି, ହା ହା ପ୍ରଭୁ ଗୌରାଙ୍ଗ ବଲ୍ଲଭିକାନ୍ତ କୃଷ୍ଣ କରୁଣା କର ମୁଇ ବିଷୟ ଶତୃଷ୍ଣ, ଆହେ ପ୍ରଭୁ ରାଧାକାନ୍ତ ଶ୍ରୀବ୍ରଜ ମୋହନ ସଂସାର ଯାତନା ହୋଇତେ କରିହ ମୋଚନ, ହେ ରାଧା ରମଣ ମୋରେ ରଖ ଚରଣେ ତୁମକୁ ନ ଭୁଲି ଜୀବନେ ମରଣେ। ଏହି ପରକାର କରନ୍ତି ନିବେଦନ ସେସବ ଶୁଣିତେ କାନ୍ଦେ ପଶୁପକ୍ଷୀଗଣ। ଏଭଳିଆ କାନ୍ଦୁଛି ନରସିଂହ ଦାସ। ଯେତେବେଳେ ରାମଚନ୍ଦ୍ର କବିରାଜ ଅପ୍ରକଟ ହେଲେ ତାଙ୍କର ସଙ୍ଗ ଅଭାବେ ଠାକୁର ମହାଶୟଙ୍କର ପ୍ରାଣ ଚାଲିଗଲା ପରି ଅତ୍ୟନ୍ତ ଦୁଃଖ ଅନୁଭବ କଲେ। ସେ ମନେ କଲେ, ମୋର ହୃଦୟ ଶୂନ୍ୟ ହୋଇଗଲା, ମୋର ପ୍ରାଣ ରାମଚନ୍ଦ୍ର ଚାଲିଯାଇଛନ୍ତି, ମୋର ବା ପ୍ରାଣର କି ପ୍ରୟୋଜନ, ମୋ ପ୍ରାଣର ରାମଚନ୍ଦ୍ର ସଙ୍ଗେ ଚାଲିଯାଇଛି, ଆଉ କାହା ସଙ୍ଗେ ପ୍ରାଣ ପ୍ରାଣେ ପ୍ରାଣ ମିଶାଇ ସେଇ ଶ୍ରୀ ରାଧା ଗୋବିନ୍ଦଙ୍କ ଲୀଳାର ଆସ୍ୱାଦନ କରିବି, ମୋର ଦୁଃଖ ଆଉ କିଏ କହି ବୁଝିବ, ଏଥିପାଇଁ ଅତ୍ୟନ୍ତ ଦୁଃଖ ହୃଦୟରେ ବ୍ୟାକୁଳ ହୋଇ କହିଛନ୍ତି, ଯଦି ହଏ ଜନ୍ମ ପୁନଃ ତାର ସଙ୍ଗ ହଏ ଯେନ ନରତମ ତବେ ହଏ ଧନ୍ୟ। ପୁଣି କହିଛନ୍ତି ରାମଚନ୍ଦ୍ର ସଙ୍ଗ ଭାଗେ ନରୋତ୍ତମ ଦାସ। ଏହିପରି ଗାନ ମଧ୍ୟରେ ଗଭୀର ଦୁଃଖ ଭାବ ଜଣାଇ ସେ ରାମଚନ୍ଦ୍ରଙ୍କ ସଙ୍ଗ ଭାବରେ ସକଳ ଦିଗ ଶୂନ୍ୟ ବୋଲି ବୋଧ କରି ନିରନ୍ତର ବ୍ୟାକୁଳ ହୁଅନ୍ତି। ବିରହ କାତରେ ଭାବାବଶରେ ମଗ୍ନ ରହି ଆହାର ନିଦ୍ରା ସମସ୍ତ ଭୁଲି ଯାଇଥିଲେ। ଏହି ଭାବରେ କିଛି ଦିନ ବିତିଯିବା ପରେ ଦିନେ ପଦ୍ମା ନଦୀ କୂଳକୁ ସ୍ନାନ କରିବା ପାଇଁ ଇଚ୍ଛା କରି ଗଙ୍ଗା ଜଳରେ ବସିଲେ। ଦୁଇ ଶିଷ୍ୟ ଗଙ୍ଗା ନାରାୟଣ ରାମକୃଷ୍ଣଙ୍କୁ ଆଜ୍ଞା ଦେଲେ, ମୋର ଅଙ୍ଗ ମାର୍ଜନ କର। ଦୁହେଁ ଗଙ୍ଗା ଜଳ ନରୋତ୍ତମ ଦାସ, ତା ଦୁଇ ଶିଷ୍ୟ ଗଙ୍ଗା ନାରାୟଣ ଚକ୍ରବର୍ତ୍ତୀ ଆଉ ଏ ରାମକୃଷ୍ଣ 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 ମାନେ ହଁ ଆଜ୍ଞା ଦେଲେ, ମୋର ଅଙ୍ଗ ମାର୍ଜନ କର। ଦୁହେଁ ଗଙ୍ଗା ଜଳରେ ଜଳ ମଧ୍ୟରେ ଅଙ୍ଗ ମାର୍ଜନ କରୁ କରୁ ଦୁଗ୍ଧ ପ୍ରାୟ ବର୍ଣ୍ଣ ଧାରଣ କରି ଶ୍ରୀ ଅଙ୍ଗ ଜଳରେ ବିଲୀନ ହୋଇଗଲା। ଆସିଲେ ସବୁ ପାଣି କ୍ଷୀର ହୋଇଗଲା ମିଶିଲେ। ଏଇଠି ଏଇ ଯେଉଁ ସେ ଯେଉଁ ହେଇଗଲେ ସେ ରାଜା ଇବା ଗଙ୍ଗା ଗଙ୍ଗା ଗଙ୍ଗାରେ ଗଙ୍ଗାରେ ଏବେ ବି ସେ ଘାଟ ଅଛି ଜିଆଗଞ୍ଜରେ, ସେ ଜାଗାରେ ସମାଧି ଅଛି ଏବେ। ସେଇଠି ରହିକି ତୋର ପ୍ରଚାର କରି ଗଙ୍ଗା ନାରାୟଣ ଚକ୍ରବର୍ତ୍ତୀଙ୍କ ଗାଁ ବହୁତ ବ୍ରାହ୍ମଣ ଦୀକ୍ଷା ନେଇଥିଲେ, ଏମିତିଆ କଥା ହେଇଥିଲା ସବୁ ଏଇ ଯେଉଁ ଇଏ ସବୁ ଶୁଣିଲେ ସେଇଠି ଯାଇକି ବହୁତ ପ୍ରଚାର କଲେ। ଏସବୁ କହିଲେ ଏସବୁ କାଏସ୍ତ କୋଳରୁ ସବୁ ଦୀକ୍ଷା ନେଇଛନ୍ତି, ଜଣେ ଜାତିଗଲା ସିଏ ଦିନ ରତନ ଦାସ ଠାକୁର ଏମିତି ଦେହ କ'ଣ ଅସୁସ୍ଥ ହେଲା ଅପ୍ରକଟ ହେଇଗଲେ, ଏଇ ନଦୀର ଅପ୍ରକଟ ନା ଆଗରୁ ଥର ଅପ୍ରକଟ ହେଇଯାଇଥିଲା ସବୁ ଚାର୍ଥ ଲୋକ ଲୋକ ସାର୍ ହେଇଛି ସାର୍ କାଏସ୍ତ କୋଳରେ ଜମିକି ବ୍ରାହ୍ମଣମାନଙ୍କୁ ଦୀକ୍ଷା ହେଇଥିଲା ମରିବନି ତ ଏମିତି ଆଉ କ'ଣ ଏକଥା କଲେ ନିନ୍ଦା ଥିଧି କାହାର କଲେ ସାର୍ ମରିଛି ଦୁନିଆ ସାରା। ତ ଶିଶୁମାନେ ନେଇକି ଆସିଥିଲେ ଗଙ୍ଗା କୂଳକୁ, ସବୁ ଦେଖିଲେ ଯେ ଏମିତି କରୁଥିଲେ ଶିକ୍ଷାଗାର କରୁଛନ୍ତି ଲୋକମାନେ, ତ କାନ୍ଦିଲେ ବୋ ଶିଶୁମାନେ ଏମିତି ଗୋଟେ କଥା ଶୁଣିଲା ମଣିଷ ଏତେ ସୁନ୍ଦର ମହାନ ବୈଷ୍ଣବ। ପୁଣି ନରୋତ୍ତମ ଦାସକୁ ଉଠିକି କୀର୍ତ୍ତନ କରତେ କରତେ ପଳେଇ ଆଇଲି, ମାନେ ସବୁ ଦେଖୁଛନ୍ତି ପୁରା ପ୍ରକଟ ନେଇ ଆଇଲେଣି, କିନ୍ତୁ ପୁଣି ଉଠି କୀର୍ତ୍ତନ କରିକରି ଚାଲିଗଲେ। ଏମିତି ସବୁ ଦେଖି ଆସ୍ତା ଇଏ ସାଧାରଣ ଲୋକ କଦାପି ସାଧାରଣ ଲୋକ ସେଇଠୁ ଆରମ୍ଭ ମାନେ। ଆଉ ଏଇ ଯେଉଁ ଇଏ ଆଙ୍କ ଘଟଣା ହେଇଥିଲା କ'ଣ, ଏଇ ଯେଉଁ ରାମକୃଷ୍ଣର ବାପା ସେ କ'ଣ ଛାଡ଼ି ଦେଇଥିଲେ ନା, ସିଏ ଆସିକି ମାନେ ପଣ୍ଡିତମାନଙ୍କୁ ଡାକିକି ଦେବୀ ଯେ ଶ୍ରେଷ୍ଠ ବୋଲି ପଣ୍ଡିତ ତାଙ୍କ ସହିତ ତର୍କ କରିବେ ବୋଲି ନରୋତ୍ତମ ପାଖକୁ ଆସୁଥିଲେ, ତର୍କ କରିବା ପାଇଁ ଆସୁଥିଲେ ଏଥିରେ। ହଁ ତାଙ୍କ ନାଁ ହେଲା କି ଭଟ୍ଟା ରାମକୃଷ୍ଣଙ୍କ ଭଟ୍ଟାଚାର୍ଯ୍ୟଙ୍କ ବାପା ଶିବାନନ୍ଦ ଭଟ୍ଟାଚାର୍ଯ୍ୟ। ସେଇ ଯେତେବେଳେ ଆସିଲେ କ'ଣ କରିବେ ନା ଇଏ କହିଲେ ଗୁରୁଙ୍କ ପାଖକୁ ଯିବାରୁ ରାମ ଝିଅ ରାମଚନ୍ଦ୍ର ଆଉ ବୋଧେ ଆଉ କିଏ ଥିଲେ ଆଉ ଜଣେ ଭକ୍ତ ସିଏ କୁମାରହଟ ବୋଲି ଗୋଟେ ଗାଁ ଅଛି, ସେ କୁମାରହଟରେ କ'ଣ କଲେ ସବୁ ବେଙ୍ଗଲରେ ନା ଏଇଟା ଏଇଟା ହେଉଛି ଜିଆଗଞ୍ଜ ଫେଞ୍ଜ ସମାଧି ସବୁ ଏପଟରେ ଏ ବେଙ୍ଗରେ ଆଉ ଜନ୍ମ ଥିଲା ସେପଟରେ। ସେଠୁ କ'ଣ କଲେ ନା ଆଇଲେ ଯେତେବେଳେ ମଝିରେ ଗୋଟେ ଯେଉଁ କୁମାରହଟ ସେ ଆସିବେ ଆଙ୍କ ପାଖକୁ ପହଞ୍ଚିବା ପର୍ଯ୍ୟନ୍ତ କ୍ଷେତ୍ରରେ ଆସିବା ପର୍ଯ୍ୟନ୍ତ ଯେଉଁ ରାସ୍ତାରେ ରହିବେ ସେହି ବଜାରରେ ତାଙ୍କୁ ଅନୁକରଣ କରିକି ଆସିକି ରହିଲେ। ଆଉ ଆସିକି କ'ଣ କଲେ ଆଗରୁ ପାନ ଖାଇବା ଅଭ୍ୟାସ ଅଛି, ଇଏ ଜଣେ ପାନ ଦୋକାନ କରିକି ବସିଲା ଜଣେ କୁମ୍ଭାର ହାଣ୍ଡି ଦୋକାନ କରିକି ବସିଲା। ଇଏ ରାତି ରହିଲେ ସବୁ ପଣ୍ଡିତମାନେ ତ କାହା ଆଗରୁ ଖାଇବେନି, ନୂଆ ହାଣ୍ଡି କିଣିକି ସବୁ ଖାଇବେ ଆଉ ଇଏ ହାଣ୍ଡି ଦୋକାନ କଲେ ହାଣ୍ଡିରେ ଧରିକି ବସୁନି। ଏଥର ସେମାନେ ସେ ପଣ୍ଡିତମାନେ ସବୁ ଆସିଲେ ତୁ କିଣିବେ ବୋଲି ରାଜା ସେ ଶିବାନନ୍ଦ ଆଚାର୍ଯ୍ୟ ସବୁ ଏକାଠି ଦେଖାହେଲା। ଆଉ ଇଏ ପାନ ଦୋକାନ ହାଣ୍ଡି କେମିତି ଆସିଛି ତ ହାଣ୍ଡି ବୁଲେଇଲେ ବଙ୍ଗଳାରେ କହୁଛନ୍ତି, ଇଏ ତାଙ୍କୁ ସାଂସ୍କ୍ରିଟରେ କହିଲେ ସାଂସ୍କ୍ରିଟରେ ଯେତେବେଳେ କହିଲେ ସେ ବି ଖୁସି ଲାଗିଲା ଇଏ ସାଂସ୍କ୍ରିଟ କହୁଛି ଟିକେ ଇଏ ଦୀପ କହିଲେ ଏମିତି କଥା ଚାଲିଲା ଆଉ କ'ଣ କହିତେ 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 ଇଏ କହିଲେ ତା ମାନେ ଯୁକ୍ତିତର୍କ ଜୋରଦାର ଚାଲିଲା ଆଉ କ'ଣ ମାନେ ସେ ଯାଇଥିଲେ ନରତମ ଦାସ ଠାକୁର ପାଖକୁ ଯାଇଥାନ୍ତେ ଯୁକ୍ତି କରତେ, ଏ ଯୁକ୍ତି ହେଲା ରାମଚନ୍ଦ୍ର ଆଉ ଏଇ ଆଉ ଜଣେ ବୋଧେ ଗଙ୍ଗାନାରାୟଣ ଏମାନଙ୍କ ସହିତ ଯେତେବେଳେ ଯୁକ୍ତି ଚାଲିଲା ଆଉ ବାସ୍ ପରାସ୍ତ ହେଇଗଲେ। କହିଲେ ଯେଉଁ ବଜାରରେ କୁମ୍ଭାର ପାନବାଲା ଆମକୁ ପରାସ୍ତ କଲାଣି, ଆଉ ଯେଉଁ ମାର୍କେଟରେ ଏଠି ନରତମ ପାଖକୁ ଗନେ ସେଇଠିକାର ଲୋକ ଲୋକଙ୍କର ଏତେ ଇଏ ଶକ୍ତି, ତା ପାଖକୁ ଗଲେ ତ ଅପମାନିତ ହେଇକି ଆହୁରି ଦୂରରୁ ପଳେଇ ଆସିଲେ ବଢ଼ିଆ ପାଖ ବସି ହେବନି, ଏଇଠି ଆଉ ନ ଯାଇକି ସେଇଠୁ ଫେରିକି ପଳେଇ ଆସିଲେ। ଏତେ ମାନେ କୃଷ୍ଣ ତତ୍ତ୍ୱ ମାନେ ଏମିତି। ଆଉ ଏଇଟାରେ କ'ଣ ହେଲା ପ୍ରକଟ ଉଠିଯାଇଥିଲେ, ଶବରୁ ଉଠିକି ପଳେଇଥିଲେ ହରନାମ କରତେ କରତେ ବିଗ୍ରହ ପ୍ରକଟ, ଆଉ ଦେହ ତ ଗଙ୍ଗା ଜଳରେ ମିଶିଗଲା ଆଉ ବହୁତ ଲାଜ। ଏତେ ନରତମ ଦାସ ଠାକୁର ସୁଭାବିବାଦୀ ଥିକି ପ୍ରଭୁପାଦ କି ରାଧ ଗୋବିନ୍ଦ ଗୋପାଳ ଯୋଉ କି ସମସ୍ତ ଭକ୍ତବୃନ୍ଦ କି ଗୌର ପ୍ରେମା
ବଡ଼ ବହି ନାହିଁ ଅଛି।